মুক্ত কণ্ঠে মুহি করুছি ঘোষণা, আজির এ প্রতিদ্বন্দ্বিতারে রূপসী উর্বশী হেলে শ্রেষ্ঠা বিবেচিত, স্বর্গ মর্ত্য পাতাড়ে নাহি কেহি সমকক্ষ তাঙ্ক।
নারায়ণ নারায়ণ নারায়ণ।
আসন্তু আসন্তু দেবর্ষি, আপনক পদরজে ধন্য হেলা ধন্য হেলা মো অলকা পুরী। সামান্য বিলম্ব তব হইলা দেবর্ষি, এইমাত্র এইমাত্র শেষ হেলা নৃত্যগীত প্রতিযোগিতার আনন্দ হিল্লোড়। আউ প্রতিযোগী থিলে রম্ভা মেনকা উর্বশী।
নারায়ণ নারায়ণ নারায়ণ। হত ভাগ্য মুহি দেবর্ষি নারদ, ন পারিলি দেখি তব নৃত্য মহোৎসব, কিন্তু জাণিকি পারিবি প্রভু আজি এই নৃত্য প্রতিযোগিতারে কি হইলা শ্রেষ্ঠা।
উর্বশী যে শ্রেষ্ঠা এহা মুহি করিলি ঘোষণা, তিনি পুর মধ্যে নাহি কেহি সমতুল্যা উর্বশীর সাথে, তা নৃত্যরে নাহি অনন্য তুলনা, তিনি পুরে সর্বশ্রেষ্ঠা সেহি।
নারায়ণ নারায়ণ নারায়ণ। হইপারে হইপারে স্বর্গরাজে সর্বশ্রেষ্ঠা উর্বশী কিন্নরে, কিন্তু তিনি পুরে নারায়ণ নারায়ণ। ক্ষমা কর ক্ষমা কর শ্রীনিবাস শ্রীমধুসূদন, এ নির্ণয় সন্ধিয়ান মুহি।
অসম্ভব অসম্ভব অবান্তর মন্তব্য দেবর্ষী, স্বর্গ মর্ত্য পাতাড়ে নাহি কেহি উর্বশীর সমতুল্যা গান্ধর্ব বিদ্যারে, নৃত্য গীত অভিনয়ে নাহি কেহি আন পরাজিত করিব উর্বশী।
নারায়ণ নারায়ণ নারায়ণ। সতীপতি পরিহরি স্বর্গ রাজ্য থরে মাত্র চালন্তু মর্ত্যকু, দেখিবে নৃত্য গীত অভিনয়ে মর্ত্যবাসী কেতে যে উন্নত, তেজি পারম্পরিকতা সময় সাথে রাখি সমন্বয় আধুনিক শৈলী কেতে করি উদ্ভাবন, নৃত্য গীত অভিনয় হয়েছে সমৃদ্ধ। শুনিবে ব্রেক ডান্স ডিসকো ডান্স বল ডান্স কথা, থরে মাত্র দেখিলে সে নৃত্য উর্বশীর নৃত্য কেবে ন বলিব মতি।
অসম্ভব অসম্ভব কথা কুহন্তি দেবর্ষী।
না সহস্রাক্ষ, দেবর্ষীঙ্ক উক্তি কেবে নুহে অবান্তর, নৃত্য গীতে মর্ত্য এবে অটই উন্নত স্বর্গরাজ্য ঠারু।
প্রভু দিলে অনুমতি যাই পৃথিবীকে দেবর্ষীঙ্ক সাথে, সেই সব নৃত্য গীত শিক্ষা করি ফেরিবি অচিরে।
জানতু দেবর্ষী, সারা মর্ত্যপুর করি প্রদক্ষিণ অবিলম্বে আনি দিয়ন্তু জনে মাত্র ভালো মনিষ ঠিকণা।
নারায়ণ নারায়ণ নারায়ণ। তো বাদেশ শিরোধার্য মম, কিন্তু প্রভু জনে মাত্র ভালো মনিষ নিমিত্ত সারা পৃথিবী ভ্রমণ করিবা নুহে বিবেকীর কার্য, আর্যাবর্ত ভারত ভূখণ্ডে প্রসিদ্ধ উৎকল দেশ সেই জগন্নাথ ধাম, ভালো মনিষর সন্ধান নিমিত্ত আদেশ করন্তু প্রভু, হেউ মোর প্রারম্ভিক কর্মস্থলী সেই জগন্নাথ ধাম।
গভীর রজনি কোলে সুসুপ্তে এথরা নীরব নিষ্পন্দ পুরার বা প্রণয়নি সাজি যেবে আসিলি মুহি, সেই দিন ঠার সেই দিন ঠার কেতি ব্যবধান মর্ত্যাজ উন্নতির চরম সোপানে, কিন্তু কেউড়ে গল বা দেবর্ষী নারদ দেবর্ষী দেবর্ষী।
আবে গুরু এ টুকিটা কি হবে?
আবে গুরু টুকিটা কোন এমতি ড্রেস পিঞ্চিবে?
আবে গুরু তো বুঝুন,
তু কম বুঝিছু কইলু,
এই পাখরে গোটে ওড়িয়া ফিল্ম শুটিং হ, হ্যাঁ শুটিং করি করি হিরোইন পুরা গরম,
হ্যাঁ টিকে বাহার কো ফিটি আছে হাওয়া খায় পাই
ওলে ওলে।
আচ্ছা আপন কো না
মনা?
হ্যাঁ
উর্বশী।
উর্বশী?
আবে ওড়িয়া ফিল্মের হিরোইন, হ্যাঁ মহিষতা অপরাজিতা বৈশালী তা শাড়ি তা শাড়ি তা শাড়ি,
হ্যাঁ
এ সমস্ত কো মু চিনি।
হ্যাঁ তো চিনিছ।
আবে উর্বশী নার হিরোইন কোটি দেখিনি কি শুনিনি?
আবে গুরু তো বুঝুন,
আবে ওড়িয়া ফিল্মের পুরুনা পীর মানে যেমতি হিরোইন দুর্ভিক্ষ পকি দক্ষিণ ভারত রু বম্বে রু হিরোইন মানকু রিলি পীর আনন্তি, এইটা সেমতি কি ওটা রিলি মাল হইতো কোন পর্যন্ত বুঝুন?
রিলি মাল
সোলা মাল তো পুরো পাচিলা টমাটো উড়িয়া হইজিবে
সোলা পাটিরে পকি দাবি তো বুতো একাথর যে পেটরে জমা বাটে রটকিবন, তাহলে উঠিয়া মালটা উঠেবা উঠেবা উঠেবা।
ও ମତେ ରକ୍ଷା କରନ୍ତୁ ଦେବର୍ଷୀ, ମତେ ରକ୍ଷା କରନ୍ତୁ। କେହି ଦି ଜଣ ଲୋକ ପଛେ ପଛେ ଗୋଡ଼ଉଥିଲେ, ମୁଁ ବାଟରେ ଲୁଚିଗଲି, ସେମାନେ ଯେକୌଣସି ମୂର୍ତ୍ତିରେ ପହଞ୍ଚାଇ ପାରନ୍ତି। ମତେ ରକ୍ଷା କରନ୍ତୁ ଦେବର୍ଷୀ, ମତେ ରକ୍ଷା କରନ୍ତୁ।
ନାରାୟଣ ନାରାୟଣ, ତମକୁ ନ ପାଇ ବିଚରା ଦେବର୍ଷୀ ନାରଦ ଠାରୁ ତାର ବିଣାଟିକୁ ଛଡ଼ାଇ ନେଇଯାଇଛନ୍ତି।
ଏ ମତେ ଲୋକଙ୍କ ଚରିତ୍ର ଏତେ ସାଙ୍ଘାତିକ।
ଏହି ମାତ୍ର ଆରମ୍ଭ, ପ୍ରଥମେ ଆମକୁ ଘରଟିଏ ଭଡ଼ାରେ ନେବାକୁ ହବ, ତାପରେ ମୋର ଭଲ ମଣିଷ ଖୋଜିବା କାମ, ତମର ନୃତ୍ୟଗୀତ ଶିଖିବା କାମ। ଆସ, ଏଇ ଯୋଉ ବିବାହ ଉତ୍ସବ ଦେଖୁଛ, ସେଇ ବିବାହ ଉତ୍ସବଟିକୁ ଆମେ ଦୂରରୁ ହିଁ ଉପଭୋଗ କରିବା।
ଏ ବିବାହ କାହାର ଦେବର୍ଷୀ?
ଏକ ମଧ୍ୟବିତ୍ତ ପରିବାରର ସନ୍ତାନ, ନାଁ ହେଲା ଅଶୋକ ସାମନ୍ତ, ଆଉ ସେଇ ଅଶୋକ ସାମନ୍ତର ଆଜି ହେଉଛି ବିବାହ।
ବାହାଘର ବାହାଘର ବାହାଘର, କେମିତି ତମେ ବାହାଘରକୁ ମାନି ନଉଛ ମୁଁ ଚିନ୍ତା ବି କରିପାରୁନି। କି ହଉ, ତମେ ଯାଇଥିଲ ସେଟା ବାହାଘରର ଭୋଜି ଖାଇବାକୁ, ଅଥଚ କାହା କିଛି କୁହା ନାହିଁ ବୋଲା ନାହିଁ, ସେ ଝିଅଟାକୁ ବାହେ ଆସି ଟଙ୍ଗ ଟଙ୍ଗ ଘରେ ହାଜର।
ମୁଁ ଦେଖୁଛି ସୁଭଦ୍ରା, କଥାଟା ତମେ ଆଦୌ ବୁଝିପାରୁନା। କିଏ ଝିଅଟା ମୋ ଗୋଳେଇ ବସିଛି, ବରଟା ବାଟରୁ ଫେରିଗଲ, ଆଉ ଅଶୋକ ଯଦି ତାକୁ ବିବାହ କରିବାକୁ ରାଜି ହେଇନଥାନ୍ତା ତାହେଲେ ଝିଅଟାର ଅବସ୍ଥା କଣ ଥିଲା କହିଲ?
ବାହାହବାକୁ ଆସୁଥିବା ବର ବାଟରୁ ଫେରିଗଲା, ତାର କାରଣଟା କଣ ହେଇପାରେ?
ଆରେ ସତ କଥା ତ, ଆ ଭିତରେ ନିଶ୍ଚୟ କିଛି ଗୋଟେ କାରଣ ଥିବ।
କାରଣ ଥିବ କଣ? କାରଣ ଅଛି, ଝିଅଟାର ଆଗରୁ ଅଲଗା ଲୋକ ସାଙ୍ଗରେ ଭାବନାବ ଥିଲା, ଏଇ କଥା ଜାଣିପାରି ଆସୁଥିବା ବର ଲେଉଟି ଗଲା।
ସାଇନା ବାବୁ, ଆପଣ କେତେବେଳେ?
ମୁଁ ଅନେକ ବେଳୁ ଆସିଲିଣି, ଆପଣଙ୍କ ସାନ ଭାଇର ବାହାଘର, ମୁଁ କଣ ଘରେ ସମ୍ଭାଳି ବସିପାରନ୍ତି?
ଭାଇ, ତମେ ସେ ଝିଅ ବିଷୟରେ ଯାହା କହିଲ ସେସବୁ କଣ ସତ?
ସତ ମାନେ ଶହେରୁ ଶହେ। ଝିଅଟା ନାଁରେ ମୁଁ ବି ଏଣୁ ତେଣୁ କଥା ଅନେକ ଶୁଣିଛି, ତଥାପି ଝିଅଟା ଯେତେବେଳେ ବୋହୁ ହେଇ ଆସିଲାଣି, କଥାଟା ଆମକୁ କୌଣସି ପ୍ରକାରେ ଚଳେଇ ନବାକୁ ହବ।
ହଁ, ମୁଁ ଦେଖୁଛି ଆପଣ ସବୁ କଥା ଭଲ ଭାବରେ ଚଳେଇ ନେଇପାରୁଛନ୍ତି।
ଭାବିଲା ବେଳକୁ ମୁଣ୍ଡ ତଳକୁ ହେଇଯାଉଛି, ଆସୁଥିବା ବର ଲେଉଟି ଗଲା, ଅଥଚ ତମେ ମହାପୁରୁଷ ସାଜି ବେଦି ଉପରେ ବସି ବା ହେଇ ସେଇ ଝିଅଟାକୁ ଧରି ଘରେ ହାଜର।
ଶୁଣୁଛ ତ ସବୁ?
ଶୁଣୁଛି ଶୁଣୁଛି।
କିଛି ବୁଝିଛ?
ତମେ ଯେତିକି ବୁଝିଛ ମୁଁ ତା ଅପେକ୍ଷା ଅଧିକ ବୁଝିଛି।
କଣ ଅଧିକ ବୁଝିଛ?
ବୁଝିଛି ଏଇଆ ଯେ ଏମିତି ଗୋଟା ଅସମ୍ଭବ ପରିସ୍ଥିତିରେ ଅଶୋକ ସେ ଝିଅଟାକୁ ବିବାହ କରି ଠିକ କରିଛି।
ଅଶୋକ ଯାହା କହିବେ ସବୁ ଠିକ, ଆଉ ମୁଁ ଯାହା କହିବି ସବୁ ଭୁଲ।
ତୁ ଏତିକି ବୁଝିପାରୁନୁ ଶୁଭ, ଅଶୋକ ହେଲା ତାଙ୍କ ସାନ ଭାଇ, ଆଉ ତୁ ପର ଝିଅ।
କଣ ଏଥର ବୁଝିଗଲ ତ? ତମ ଧରମ ଭାଇ ତ ଘୋଡ଼ା ନାଚ ଗୀତରେ ବୁଝେଇ ଦେଲେ, ଆଉ ତମେ ଏଥର ସବୁ ପଣା ପରି ପିଇ ଯାଇଥିବ ଆଉ କଣ?
ଧନଞ୍ଜୟ ବାବୁ, ଆପଣଙ୍କର ଏ କଥାଟା କହିବା ଆଦୌ ଉଚିତ ହେଲାନି। ଧରମ ଭାଇ କିଏ, ନିଜ ଭାଇ କିଏ?
ନିଶ୍ଚୟ ନିଶ୍ଚୟ, କଥାଟା କହିବାରେ ମୋର ପ୍ରାୟ ଭୁଲ ହେଇଗଲା।
ଶୁଭ ସିନା ତାର ଭାଉଜ, ହେଲେ ଆପଣ ଆପଣ ତ ତାର ବଡ ଭାଇ, ହେଲେ ଅବା ଆପଣ ଗୋଟେ ବାପର ପୁଅ, ସେ ଗୋଟେ ବାପର ପୁଅ, ଏକା ରକ୍ତ ତ। କଥାଟା ପାଞ୍ଚ ଜଣଙ୍କ କାନକୁ କେମିତି ଲାଗୁଛି ଥରେ ପଚାରି ବୁଝିଲେ?
କଥାଟା ପାଞ୍ଚ ଜଣଙ୍କୁ ମୁଁ ଏଇଥିପାଇଁ ପଚାରି ପାରୁନି ଯେ ଅଶୋକର ମଣିଷ ପଣିଆ ଉପରେ ମୋର ଯଥେଷ୍ଟ ଭରସା ଅଛି, ଆଉ ଯୋଉ ଭରସା ଇଏ ପୃଥିବୀରେ ମୋର ଅନ୍ୟ କାହାରି ଉପରେ ନାହିଁ।
ଶୁଣିଲ ତାଙ୍କ କଥା? ଶୁଣିଲ ତ ସବୁ?
ମୁଁ ତ ମୂଳରୁ ଶୁଣି ଶୁଣି ଆସୁଛି, ଆଜି ଆଉ ନୂଆ କରି କଣ ଶୁଣିବି? ସେଇଥିପାଇଁ ମୁଁ ତମକୁ ସବୁବେଳେ କହେ, ଏବେଠାରୁ ନିଜ ପାଇଁ ବାଟ ସଫା କରି ରଖ।
ତମ କଥା ଅନୁସାରେ ମୁଁ ତ ସବୁବେଳେ କାମ କରୁଛି।
ଶୁଣ, ଏଇଟା ହେଲା ସୁବର୍ଣ୍ଣ ସୁଯୋଗ, ତମକୁ ଏଠି ଏମିତି କଳ ମୋଡ଼ିବାକୁ ହବ ଯେ ଯେମିତି ଦି ଭାଇ ଆପେ ଆପେ ଅଲଗା ହେଇଯିବେ।
ସେଇଟା କଣ ସମ୍ଭବ?
ଓହୋ, ଏ ଦୁନିଆରେ ଅସମ୍ଭବ ଶବ୍ଦଟା କିଛି ନାହିଁ, ପାରିଲେ ସବୁ ସମ୍ଭବ। ଅଶୋକର ଅନାଥାଶ୍ରମରେ କେତେ ସବୁ ସୁନ୍ଦରୀ ଝିଅ ଅଛନ୍ତି, ବେଶୀ ନୁହେଁ, ଆମେ ଯଦି ମାସକୁ ଗୋଟାଏ କିମ୍ବା ଦୁଇଟା ବାହାରେ ବିକ୍ରି କରିଦେଇ ପାରିବା ନା, ତମେ ନା ଗୋଟାଏ ବର୍ଷରେ କୋଟିପତି ହେଇଯିବ।
ଗୋଟାଏ ଝିଅ କେମିତି, କେତେ ଟଙ୍କା ହବ ଯେ?
ସୁନା ଭରିକର ଦାମ ଅପେକ୍ଷା ସୁନ୍ଦରୀ ଝିଅଙ୍କ ମାଂସ ଭରିର ଦାମ ଆହୁରି ଅଧିକା। ଏ ଶୁଭ, ଆଜି ପରା ଅଶୋକର ଚୌଠି।
ସତେ ତ, ସାଇ ପଡ଼ିଶାର ସ୍ତ୍ରୀ ଲୋକମାନେ ଆସିଯିବେଣି, ମୁଁ ଯାଉଛି।
ଆଉ ଆମର ଏଠି ଟିକେ ଚୌଠି ହେଇଗଲେ ଭଲ ହେଇଯାନ୍ତାନି
ଭାଇ?
ଏଇ ବେଳାରେ ଭାଇଟାକୁ ମାରିକି ରସଭଙ୍ଗ କରିଦେଲ, ତମେ କେତେ ଥର କହିଛ ଏଇ ବେଳାରେ ଭାଇଟାକୁ ମାରିବନି? ଆସ ଶୁଣ,
ନାଇଁ ନାଇଁ, କିଏ କାଳେ ଦେଖିଦେବ,
ସମସ୍ତେ ନିଜ ନିଜ କାମରେ ଅଛନ୍ତି ନା, କିଏ କାଇଁ ଏଠିକି ଆସିବ, ତମେ ଆସୁନ।
ଆରେ ଛାଡ଼ ନା।
ओहो शुभ शुभ ए शुभ एटा अमर केते नंबर चौठी की
केते जे
अरे एटा पर अमर चौठी नंबर सेंचुरी
ଘରଟା କଣ ଅନ୍ଧାର ହେଇଛି ଦୀପଟା କଣ ଲିଭିଗଲା କି ଆଚ୍ଛା ବ୍ୟସ୍ତ ହୁଅନି ମୁଁ ଦୀପଟା ଲଗେଇ ଦଉଛି ବୁଝିଲ ୟାକୁ ହିଁ କହନ୍ତି ଆକ୍ସିଡେଣ୍ଟ ମୁଁ ଯାଇଥିଲି ତମ ବିବାହ ଉତ୍ସବରେ ଭୋଜି ଖାଇବାକୁ କିନ୍ତୁ ବାଟରୁ ବର ଫେରିଗଲା ତାପରେ ତମ ପରିବାର ସମସ୍ତେ ବିବ୍ରତ ହେଇପଡ଼ିଲେ ସେଇଠୁ ତମକୁ ମ୍ୟାରେଜ୍ କରିବା ପାଇଁ ମୁଁ ମୋ ତରଫରୁ ନିଷ୍ପତ୍ତି ନେଇଥିଲି କିନ୍ତୁ କି ଆଶ୍ଚର୍ଯ୍ୟ ଦେଖିଲ ଆରେ ଯୋଉ କଥାକୁ ମୁଁ ବା ତମେ ଜୀବନରେ କେବେ ବି ଚିନ୍ତା କରିନଥିଲେ ଆମ ଦୁଇ ଜଣଙ୍କ ଜୀବନରେ ସେଇଟା ହିଁ ଘଟିଗଲା ଆରେ ମୁଁ ଏକା ଏକା ଏତେ କଥା କପି ଚାଲିଛି ଅଥଚ ତମକୁ କିଛି କହିବାକୁ ସୁଯୋଗ ଦେଇନି ଆଚ୍ଛା ହଁ ତମେ କିଛି କୁହ ନା
ମୋତେ ବିବାହ କରିବାକୁ ଆସୁଥିବା ପର ବାଟରୁ କାହିଁକି ଫେରିଗଲା ଆପଣ ଜାଣନ୍ତି
ନା ଜାଣିନି ମୁଁ ଶୁଣିଲି କେହି ଜଣେ ବ୍ୟକ୍ତି ଆସି ଖବର ଦେଲା ଯେ ତମର କଣ ଅନ୍ୟ କଣ କାହା ସହିତ ସମ୍ପର୍କ ଅଛି ଆଉ ସେଇ ଅଜଣା ପ୍ରେମିକଟିକୁ ବିବାହ କରିବାକୁ ମଧ୍ୟ ତମର ଏକାନ୍ତ ଇଚ୍ଛା
ଆସୁଥିବା ବର ପାଖରେ ଏ ଖବର ପହଞ୍ଚି ଦେଇଥିବା ଲୋକର ଠିକଣା ଆପଣ ଜାଣନ୍ତି
ନା ଜାଣିନି ମଧ୍ୟ କିଛି ଶୁଣିନି ମୋତେ ଜାଣିବାର ଆଗ୍ରହ ମଧ୍ୟ ମୋର ନାହିଁ
ଏକାନ୍ତ ଭାବେ ଜାଣିବା ଆପଣଙ୍କର ନିହାତି ଦରକାର ଥିଲା
କଣ ପ୍ରତିଶ୍ରୁତି ନେଇଥାନ୍ତି ଆରେ କଣ ଲାଭ ହେଇଥାନ୍ତା
ମୋତେ ବିବାହ ପ୍ରସ୍ତାବ ଦେବା ପୂର୍ବରୁ ସେ ଲୋକଟାର ପରିଚୟ ଜାଣିବା ଆପଣଙ୍କର ନିହାତି ଦରକାର ଥିଲା
ଆରେ ଲାଭ କଣ ହେଇଥାନ୍ତା ମୋତେ କୁହ ଦେଖ ମୋର କିଏ ଉପକାର କରୁଛି କିମ୍ବା ଅପକାର କରୁଛି ଏ ଚିନ୍ତା ମୋର କେବେ ବି ନଥାଏ କିନ୍ତୁ ମୋତେ ବିଶ୍ୱାସ କର ଯୋଉ ଲୋକଟା ଏ ଖବର ଦେଇଥାଉ ନା କାହିଁକି କଥାଟା ଯେ ସମ୍ପୂର୍ଣ୍ଣ ଭାବରେ ମିଛ ଏ ବିଶ୍ୱାସ ମୋର ଅଛି ଆଚ୍ଛା ନିଅ
ନା କଥାଟା ସମ୍ପୂର୍ଣ୍ଣ ସତ
ମାନେ
ଆହୁରି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଆସୁଥିବା ବର ପାଖକୁ ଖବର ପଠେଇଥିବା ଲୋକଟା ମୁଁ ନିଜେ ବେଳା ଚୌଧୁରୀ ମୁଁ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଚାହେଁ ମୁଁ ତିନି ମାସର ଗର୍ଭବତୀ ଏସବୁ କଥା କହି ମୋ ନିଜ ବାହାଘରକୁ ମୁଁ ନିଜେ ଭାଙ୍ଗି ଦେଇଛି
କିନ୍ତୁ କିନ୍ତୁ ମୁଁ ଶୁଣିଛି କ୍ୟାଣ୍ଡିଡେଟ୍ ଜଣେ ଡକ୍ଟର
ଠିକ୍ ଶୁଣିଛନ୍ତି କଥାଟା ଯୋଗ୍ୟତା ଅଯୋଗ୍ୟତା ପାଖରେ ନାହିଁ କାରଣ ମୁଁ ଅନ୍ୟ ଜଣଙ୍କୁ ବିବାହ କରିବାକୁ ଚାହୁଁଥିଲି
କାହାକୁ
ମୋର ସେ ପ୍ରେମିକକୁ
ବିବାହ କଲନି କାହିଁକି
ଦୀର୍ଘ ଦୁଇ ମାସ ଧରି ମୁଁ ତାଙ୍କର କୌଣସି ସନ୍ଧାନ ପାଉନି
କିନ୍ତୁ ଏସବୁ ଘଟଣା ଆଜି ଭଳି ରାତିରେ ତୁମେ ମୋ ନିକଟରେ କହିବାର କାରଣଟା କ'ଣ
ମୁଁ ଭଲ ଭାବରେ ଜାଣେ ବାସର ରାତିରେ ନିଜ ସ୍ତ୍ରୀ ମୋର ଏହିସବୁ କଥା ଶୁଣିଲେ କୌଣସି ସ୍ୱାମୀ ତା ସ୍ତ୍ରୀକୁ ସ୍ତ୍ରୀ ଭାବରେ ଗ୍ରହଣ କରିପାରିବନି ତେଣୁ ମୁଁ ଭାବୁଛି ଆପଣ ମୋତେ ଛାଡ଼ିଦେଲେ ମୁଁ ପୁଣି ତାଙ୍କ ପାଖକୁ ଫେରିଯିବି
ଏବେ କହୁଥିଲ ତମେ ତାଙ୍କ ସନ୍ଧାନ ପାଉନ ଯିବ କୋଉଠିକି
ତମନେ ଆପଣ ମୋତେ ଛାଡ଼ିଦେବା ପାଇଁ ରାଜି
ଏଥିରେ ଭାବିବାର କଣ ଅଛି ଦେଖ ଜୋର କରି କୌଣସି ଝିଅକୁ ପ୍ରେମ କରିହୁଏ ବିବାହ ବି କରିହୁଏ ସ୍ୱାମୀର ଅଧିକାର ବି ସାବ୍ୟସ୍ତ କରିହୁଏ କିନ୍ତୁ କିନ୍ତୁ କୌଣସି ଦିନ ଯେ ସେ ଝିଅ ସ୍ୱାମୀର ସମ୍ମାନ ଦେବନି ଏଥିରେ କଣ ସନ୍ଦେହ ଅଛି ତେଣୁ ଯେପର୍ଯ୍ୟନ୍ତ ତମେ ତୁମ ପ୍ରେମିକାର ସମ୍ମାନ ନ ପାଇଛ ସେ ପର୍ଯ୍ୟନ୍ତ ତମେ ଏଇଠି ରହିପାର
କିନ୍ତୁ କେମିତି କୋଉ ଅଧିକାରରେ
କାହିଁକି ମୋ ସ୍ତ୍ରୀର ଅଧିକାରରେ ମାନେ ମୋ ଉପରେ ବିଶ୍ୱାସ ରଖ ମୁଁ କୌଣସି ଦିନ ତମ ପ୍ରେମର ଅମର୍ଯ୍ୟାଦା କରିବିନି
କିନ୍ତୁ ମୁଁ ଯେ ସନ୍ତାନର ମା ହେବାକୁ ଯାଉଛି
ହଁ କଣ ହେଇଗଲା ସେଠୁ ଆରେ ପ୍ରତ୍ୟେକ ଝିଅ ତ ମା ହେବାଟା ଗୋଟେ ମୌଳିକ ଧର୍ମ
ସେ ସନ୍ତାନ ବାପାର ପରିଚୟ
ମୁଁ ଦେବି ମୁଁ କହିବି ସେ ମୋର ସନ୍ତାନ ଆରେ ମତେ ଏମିତି ଭାବରେ ଚାହିଁଛ କଣ
ଆପଣଙ୍କୁ ମୋର ସନ୍ଦେହ ହେଉଛି
ସନ୍ଦେହ ମାନେ
ମଣିଷ କଣ ଏତେ ଉଦାର ହେଇପାରେ
ସେ କଥା ମୁଁ କହିପାରିବିନି ବାହାରକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ପ୍ରକୃତିରେ ଆମେ ସିନା ସ୍ୱାମୀ ସ୍ତ୍ରୀ ହେଇପାରିବାନି ହେଲେ ଜୀବନ ସାରା ପରସ୍ପର ବନ୍ଧୁ ହିଁ ରହିବାର କ୍ଷତି କଣ
ଆଉ ଗୋଟେ କଥା ଆପଣ ମନେ ରଖିବେ
କଣ
କୌଣସି ଦିନ ଏ ବେଳା ପାଖରୁ ଆପଣ ସ୍ୱାମୀର ସମ୍ମାନ ପାଇପାରିବେନି
ଓକେ
ଆଉ ଅଧିକାର ଦୂରର କଥା
ହ୍ୟାଲୋ ହ୍ୟାଲୋ ଦେବରାଜ ଇନ୍ଦ୍ର ହ୍ୟାଲୋ ଜଗନ୍ନାଥ ଧାମରୁ ମୁଁ ଦେବର୍ଷି ନାରଦ କହୁଛି ହଁ ଦେଖିଲେ ତ ଆଜ୍ଞା ଜଣେ ଭଲ ମଣିଷ କେମିତି ଅନ୍ଧାର ଭିତରେ ରହିଗଲା ଏମିତି ଏ କଳିଯୁଗରେ ଭଲ ମଣିଷମାନେ ଅନ୍ଧାର ଭିତରେ ରହିଯାଉଛନ୍ତି ଆଉ ସେଇଥିପାଇଁ ଆପଣ ସେମାନଙ୍କୁ ଜାଣିପାରୁନାହାନ୍ତି ଓଭର କ'ଣ କହିଲେ କ'ଣ କହିଲେ ଆଜ୍ଞା
ଓହୋ, ଅଶୋକ ସାମନ୍ତ ଯେ ଜଣେ ଭଲ ମଣିଷ, ଏ ବିଷୟରେ ଆପଣଙ୍କର ସନ୍ଦେହ ହେଉଛି? ପ୍ଲିଜ୍ ପ୍ଲିଜ୍ ଦେବରାଜ, ୱିଥ୍ ଗ୍ରେଟ୍ ଆପୋଲୋଜି, ମୁଁ ଆପଣଙ୍କୁ ଗୋଟେ କଥା କହୁଛି। ଆପଣ ଆପଣ ଥରେ ଗୁରୁ ଗୌତମଙ୍କ ପତ୍ନୀ ଅହଲ୍ୟାକୁ ହରଣ କରିଥିଲେ, ଆଉ ସେହି ଅପରାଧରେ ସଂସାର ତେଗି ଋଷି ଆପଣଙ୍କୁ ଅଭିଶାପ ଦେଲେ ଏବଂ ନିଜ ସ୍ତ୍ରୀକୁ ପଥର କରିଦେଲେ। କିନ୍ତୁ ଦେଖିଲେ, ସଂସାରର ମାୟାଜାଲ ଭିତରେ ବାନ୍ଧି ହୋଇଥିବା ଜଣେ ସାଧାରଣ ମଣିଷ କେମିତି ତା ନିଜ ସ୍ତ୍ରୀ ବିଷୟରେ ଏତେ ସବୁ ଜାଣିସାରିବା ପରେ ତାକୁ କ୍ଷମା କରିଦେଲା। ହଁ, କଣ ହେଲା? ଆପଣ ହସୁଛନ୍ତି? ଠିକ୍ ଅଛି, ଆପଣ ଆହୁରି ପରୀକ୍ଷା କରି ଦେଖନ୍ତୁ। ଓଭ, କଣ କହିଲେ? କଣ କହିଲେ ଆଜ୍ଞା? ମୁଁ କାହିଁକି ଏତେ ଇଂଲିଶ କହୁଛି? ଆପଣ ବୋଧେ ଜାଣିନାହାନ୍ତି, ଏଠି ଏ ଭାଷା ଯିଏ ଯେତେ ଭଲ ଭାବରେ କହିପାରିବ ସିଏ ସେତେ ସଭ୍ୟ ଆଉ ଶିକ୍ଷିତ ଭାବରେ ଗଣାଯିବ। କିନ୍ତୁ ଆପଣ ଏବେ ଚାଇନା ଭଞ୍ଜ ଘରକୁ ଯାଉଥିବା ଆଉ ଜଣେ ଭଲ ମଣିଷ ପୋଲିସ ସବ୍ ଇନ୍ସପେକ୍ଟର ଅବିନାଶ ଦାସଙ୍କୁ ଟିକେ ଦେଖନ୍ତୁ।
ନୋ ନୋ ନୋ, ଇଟ୍ସ ଆଉଟ୍ ଅଫ୍ ମାଇ ଇମାଜିନେସନ। ଆପଣ ଅନାଥାଶ୍ରମ ଜଣେ ପୃଷ୍ଠପୋଷକ ତଥା ତତ୍ତ୍ୱାବଧାରକ, ସମାଜ ସେବାର ପୋଷାକ ତଳେ ଆପଣଙ୍କ ପ୍ରକୃତ ରୂପଟା ଏତେ ବିଭତ୍ସ?
ମିଛ ଆଜ୍ଞା, ଡାହା ମିଛ। ମୁଁ ଦେଖୁଛି ମୋ ନାଁରେ ଆପଣଙ୍କ ଆଗରେ କିଏ ଡାହା ମିଛ ଗୁଡ଼ା କପି ଦେଇଛି। ଏ ଚାଇନା ଭଞ୍ଜର ନିର୍ମଳ ଭାବମୂର୍ତ୍ତିରେ କିଏ ଜାଣିଶୁଣି କଳଙ୍କ ଲଗେଇ ଦେଇଛି? ଆଜ୍ଞା, ମୁଁ ଏ କାମ କରିପାରେ, ଆପଣଙ୍କ ମନକୁ ଆସିଲା କେମିତି?
କୁଲୁକୁଲୁ
ମାନେ
ମାନେ କୁଲୁକୁଲୁ, ଆପଣଙ୍କ କଥା ଉପରେ ସାର ଯୋଉ ସଫେଇଟା ଦେଲେ ସେଇ କଥାଟା ଶୁଣିକିରି ମନଟା ମୋର କୁଲୁକୁଲି
ହେଇଗଲା।
ମୁଁ ଦେଖୁଛି ଭଦ୍ରଲୋକ ମାନଙ୍କ ସହିତ କେମିତି କଥାବାର୍ତ୍ତା କରିବାକୁ ହୁଏ, ତମେ ଆଜି ପର୍ଯ୍ୟନ୍ତ ଶିଖିଲନି।
ମିଷ୍ଟର ଭଞ୍ଜ, ଯୋଉ ଲୋକ ଦିଟା ବିଷାକ୍ତ ମଦ ପିଇ ମେଡିକାଲରେ ମରିଛନ୍ତି ସେମାନେ ଆପଣଙ୍କ ଦୋକାନରୁ ବିଷାକ୍ତ ମଦ ପିଇ ମରିଛନ୍ତି, ଏ କଥା କଣ ମିଛ?
ଡାହା ମିଛ ଆଜ୍ଞା, ଡାହା ମିଛ। ସେମାନେ ଆଉ କୋଉଠୁ ମଦ ପିଇ ମରିଥିବେ? ମୋର ଆଜ୍ଞା ସରକାରୀ ଲାଇସେନ୍ସ ଅଛି।
ସେମାନେ ଆପଣଙ୍କ ଦୋକାନରୁ ବିଷାକ୍ତ ମଦ ପିଇ ମରିଛନ୍ତି?
ଆଜ୍ଞା, ମୋ ବିରୁଦ୍ଧରେ କଣ ସେମିତି କିଛି ମଜବୁତ ପ୍ରମାଣ ପାଇଛନ୍ତି?
ହଁ, ସେଇଟା ଆପଣଙ୍କର ସୌଭାଗ୍ୟ ଆଉ ମୋର ଦୁର୍ଭାଗ୍ୟ। ସେମାନଙ୍କ ଠାରୁ ମୃତ୍ୟୁକାଳୀନ ଷ୍ଟେଟମେଣ୍ଟ ନେବା ପୂର୍ବରୁ ସେ ଲୋକ ଦିଟାଙ୍କର ମୃତ୍ୟୁ ହେଲା,
ଆଉ ସେଇ ସନ୍ଦେହରେ ଆପଣ ମୋ ଦୋକାନକୁ ରେଡ୍ କଲେ।
ରେଡ୍ ସିନା କଲେ, ହେଲେ କୁଲୁକୁଲୁ ସେମିତି କିଛି ଜିନିଷ ପାଇଲେ?
ମୁଁ ମାନୁଛି ମିଷ୍ଟର ଭଞ୍ଜ, ଆପଣ ବହୁତ ଚାଲାକ, ଆଉ ସେଇଥିପାଇଁ ଆପଣଙ୍କ ଦୋକାନକୁ ରେଡ୍ କରି ମଧ୍ୟ ମୁଁ ସକ୍ସେସ ହେଇପାରିଲିନି। କିନ୍ତୁ ଚୋର ଘର ସବୁଦିନେ ଅନ୍ଧାର ନଥାଏ ମିଷ୍ଟର ଭଞ୍ଜ, ନିଶ୍ଚୟ ଦିନେ ଆଲୁଅ ଆସିବ, ଆଉ ସେଦିନ ଏ ସବ୍ ଇନ୍ସପେକ୍ଟର ଅବିନାଶ ଦାସ ପାଖରୁ ଆପଣ କେବେ ବି ଖସି ଯାଇପାରିବେନି।
ମୁଁ ବି ସେଇ ଦିନକୁ ଅପେକ୍ଷା କରୁଛି ଆଜ୍ଞା। ମୁଁ ବି ଚାହୁଁଛି ଏ ଅପରାଧୀ ଧରା ପଡୁ, ମୁଁ ଏ ମିଛ ଦୁର୍ନାମରୁ ରକ୍ଷା ପାଏ।
ଆପଣଙ୍କର ସେ ପୋଷା ଗୁଣ୍ଡା ନାନା, ସେ ଏବେ କୋଉଠି?
କାହା ନାଁଟା କହିଲେ ଆଜ୍ଞା?
ପୋଷା ଗୁଣ୍ଡା ନାନା,
ଭୁଲରେ ସେ ନାଁଟା ଉଚ୍ଚାରଣ କରନ୍ତୁ ନାହିଁ, ଅବସ୍ଥା କୁଲୁକୁଲୁ ହେଇଯିବ।
ଆଉ ଗତକାଲି ବିଷାକ୍ତ ମଦ ପିଇ ମରିଥିବା ଲୋକ ଦିଟାଙ୍କ ପାଖରୁ ଷ୍ଟେଟମେଣ୍ଟ ନେବାକୁ ପହଞ୍ଚିବା ପୂର୍ବରୁ ସେ ଦି ଜଣଙ୍କର ତଣ୍ଟି ଚିପି ଆପଣଙ୍କର ସେ ନାନା ଗୁଣ୍ଡା ମର୍ଡର କରିଛି
ନା? ମୋର କାଇଁ ବିଶ୍ୱାସ ହଉନି
ଆଜ୍ଞା, ମୋର ତ ବିଶ୍ୱାସ ହଉନି।
ନାନା ମେଡିକାଲରେ ପଶି ଲୋକ ଦିଟାଙ୍କୁ ମର୍ଡର କଲା, ପୁଣି ଡାକ୍ତରଖାନା ଭିତରେ। ଆଜ୍ଞା, ଡାକ୍ତର ନର୍ସ ଏମାନେ କଣ କେହି ଦେଖିପାରିଲେନି?
ଆଜ୍ଞା, ଡାକ୍ତର ନର୍ସ ଏମାନେ କଣ ଆଖି ବୁଝିକିରି ଡାକ୍ତରଖାନା ଭିତରେ କୁଲୁକୁଲୁ ହଉଥିଲେ?
ସମସ୍ତଙ୍କ ଉପସ୍ଥିତିରେ ନାନା ଏ କାମ କରିଛି, କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା, ତା ବିରୁଦ୍ଧରେ କେହି ଜଣେ ହେଲେ ବି ସାକ୍ଷୀ ଦେବାକୁ ପ୍ରସ୍ତୁତ ନୁହନ୍ତି। ମୁଁ କେବଳ ଥରେ ମାତ୍ର ଦେଖିବାକୁ ଚାହେଁ ସେ ନାନା ଗୁଣ୍ଡା କେମିତିକା ଗୁଣ୍ଡା। କନେଇ କନେଇ
ଗୁଲୁଗୁଲୁ
କନେଇ
ଗୁଲୁଗୁଲୁ ଆଜ୍ଞା,
ଇଏ ନୂଆ ସବ୍ ଇନ୍ସପେକ୍ଟରଟା ତ ଖାଲି ଫଁ ଫଁ ଡାକୁଛି
ଆଜ୍ଞା, ଗଦ ଶୁଙ୍ଗେଇ ଦୁଆ ନାହାନ୍ତି ବଳେ କୁଲୁକୁଲୁ ହେଇ ପେଢ଼ିର ଭିତରେ ପଶିଯାଆନ୍ତା।
ଆଉ ଡେରି କଲେ ଚଳିବନି କନେଇ, ତମେ ଆଜିରେ ନାନାକୁ ଖବର ଦିଅ।
ସଦାମ ହୁସେନ ଜିନ୍ଦାବାଦ।
ଆରେ ଅମରେଶ ବାବୁ,
ଆସନ୍ତୁ 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 ଆସନ୍ତୁ।
ନାନାକୁ ଟଙ୍କା 5,000 ଧରେଇ ଦିଅ।
ତାହେଲେ ଆପଣ?
ମୁଁ ସବୁ ଶୁଣିଛି କନେଇ ବାବୁ, ଆଉ ଠିଆ ହେଲ କାହିଁକି? ତମ ଯାହା କଲି ସେୟା କର, ଜଲ୍ଦି ଯାଅ।
ଆଜ୍ଞା, ସେ ଲୋକଟା କହିଲେ କୋଉଠୁ ପାଇବି ସେଇ କଥାଟା ଚିନ୍ତା କରୁଛି, ପେଟେ ପିଇ ଦେଇକିରି କୋଟି କୁଲୁକୁଲୁ ହଉଥିବ।
ଏ କଣ ବକବାଜ କରୁଛ, ତମ ଯାହା କଲି ସେୟା କର, ଜଲ୍ଦି ଯାଅ।
ଆଜ୍ଞା, ଆମେ ଯାଉଛି।
ଅମରେଶ ବାବୁ,
ଆପଣ ଯଦି ଠିକ୍ ସମୟରେ ମଦ ବ୍ୟାରେଲ ଗୁଡା ବାହାରକୁ ଉଠେଇ ଦେଇନଥାନ୍ତେ, ଇଏ ନୂଆ ସବ୍ ଇନ୍ସପେକ୍ଟରଟା ଆମ କାମ ବଢେଇ ଦେଇଥାନ୍ତା।
ଏଇଟା ହଉଛି ମୋଗଲ ସମ୍ରାଟ ଔରଙ୍ଗଜେବର ପଲିସି। ଫାଣ୍ଡି କନେଷ୍ଟବଲ ମାନେ ଆଗରୁ ଖବର ଦେଲେ ମଦ ଦୋକାନ ରେଡ୍ ହବ, ବାସ୍ ଆମ ଲୋକଙ୍କୁ କାମରେ ଲଗେଇଦେଲି।
ଓ
ମୋଗଲ ସମ୍ରାଟ ଔରଙ୍ଗଜେବ ଜିନ୍ଦାବାଦ।
ମତେ କାହିଁକି ଡକେଇଥିଲେ କୁହନ୍ତୁ?
ଓ
ଅମରେଶ ବାବୁ, କଥାଟା ମୂଳ ମାଷ୍ଟରକୁ ଆପଣ କହିଦିଅନ୍ତୁ, କାହିଁକି ନା ମୋ ମୁହଁରୁ କଥାଟା ମାଷ୍ଟରଙ୍କ କାନକୁ ଭଲ ଶୁଭିବନି। ନା କଣ କହୁଛନ୍ତି ମାଷ୍ଟରେ?
ଆପଣ ଆମ ବିରୁଦ୍ଧରେ ଲୋକମାନଙ୍କୁ ରୀତିମତ ଉତ୍ତେଜିତ କରୁଛନ୍ତି।
ନା, ଲୋକମାନଙ୍କୁ ମୁଁ ସଚେତନ କରୁଛି, କାରଣ ଆପଣ ଏ ଅଞ୍ଚଳର ଜଙ୍ଗଲରୁ ଶହ ଶହ ଟଙ୍କାକୁ ଚୋରା କାଠ ବାହାରକୁ ଚାଲାଣ କରୁଛନ୍ତି। ଗୋଟେ ମଦ ଦୋକାନ ଖୋଲି ଶହ ଶହ ନିରୀହ ଆଦିବାସୀ ମାନଙ୍କୁ ଆପଣମାନେ ମଦୁଆ କରିଦେଉଛନ୍ତି, କିନ୍ତୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ଆପଣଙ୍କ ସ୍ୱପ୍ନକୁ ସଫଳ ହେବାକୁ ଦେବିନି।
ଆଗକୁ ଆଗାନ୍ତୁ, ଚେଷ୍ଟା କରନ୍ତୁ। ଏଇଟା ଗଲା ଚାଇନା ଭଞ୍ଜକ ସମସ୍ୟା। ମୋର କିନ୍ତୁ ବ୍ୟକ୍ତିଗତ କଥା ଆପଣଙ୍କୁ କହିବାର ଅଛି।
ହଉ ହେଲା, କୁହନ୍ତୁ।
ଆପଣଙ୍କ ଭଉଣୀ ବେଳାକୁ ମୁଁ ଭଲ ପାଉଥିଲି ଏବଂ ବିବାହ କରିବାକୁ ଚାହୁଁଥିଲି, ଏକଥା ଆପଣ ଜାଣନ୍ତି?
ହଁ ଜାଣେ।
ଅଥଚ ଏ ବିବାହରେ ଆପଣ ରାଜି ନ ହେବାର କାରଣ?
ମୋ ଭଉଣୀକୁ ମୁଁ କାହା ସହିତ ବିବାହ ଦେବି କି ନ ଦେବି ସେଇଟା ମୋ ଉପରେ ଡିପେଣ୍ଡ କରେ।
ଓ ଆଇ ସି।
ମୋ ଭଉଣୀ ବେଳା ଜୀବନରେ ଆପଣ ଥିଲେ ଗୋଟେ ଧୂମକେତୁ, ଆଉ ଆପଣ ତାର କିଛି କରିପାରିବେ ନା।
ବେଳା ମୋ ପାଖକୁ ଖବର ପଠେଇଛି, ଆଉ ତା ମୋ ଭିତରେ ଥିବା ସବୁ ସମ୍ପର୍କ ବିଷୟରେ ସେ ତାର ସ୍ୱାମୀ ଅଶୋକ ସାମନ୍ତକୁ ଚୌଠିଆତିରେ ସବୁ କହିସାରିଛି। ନିର୍ବୋଧ ନପୁଂସକ ଅଶୋକ ସାମନ୍ତ ଜିନ୍ଦାବାଦ।
ନା ମିଛ, ଏ ସମସ୍ତ ମିଛ। ନା ମୁଁ ଯିବି, ମୁଁ ଏବେ ଯାଉଛି ବେଳା ପାଖକୁ।
ଓ ସିଓର। ଜବ ତକ ସୂରଜ ଚାନ୍ଦ ରହେଗା ମେରା ମହବତ ଅମର ରହେଗା।
ସପନ ଆକି ତୁମକୁ ଦେଖୁଛି ସାଥୀ, ଛୁଇଁ ଦିଅ ଏଇ ଅଧର। ସାଗର ଏ ମନ ମୋର, ବେଳା ତୁମେ ମୋ ମନର। ସାଗର ଏ ମନ ମୋର, ବେଳା ତୁମେ ମୋର।
ଦିନ ଯେ ସରୁଛି ତୁମ କଥା ଭାବି ମୋର।
ସାଗର ଏ ମନ ମୋର ବେଳା ତୁମେ ମୋର
ଅମରେଶ କାହିଁକି ତମ ଜୀବନକୁ ନେଇ ଖେଳିଲ
ବେଳା ସେ ଆଲବମ୍ଟା ଦେଖିପାରେ କି
ଏଇଟା ମୋର ବ୍ୟକ୍ତିଗତ ଆଲବମ୍ ତମେ ଦେଖିବ କାହିଁକି
ସେ ଆଲବମ୍ ଭିତରେ ତୋ ସହିତ ସେ କାହାର ଫଟୋ
ତୁ କଣ ହେଇଛି କାହିଁକି ପାଟିତୁଣ୍ଡ କରୁଛ
ଶୁଣ ତ କଥା କଥା କେ ବେଳା ମୋ ସହିତ କେମିତି ଯୁକ୍ତି କରୁଛି
କଥା କଥା କେ ଗୁରୁଜନ ମାନଙ୍କ ସହିତ ଯୁକ୍ତି କରିବାଟା ନିହାତି ଅନ୍ୟାୟ
ସେ କାହିଁକି ମୋ ବ୍ୟକ୍ତିଗତ କଥାରେ ହସ୍ତକ୍ଷେପ କରୁଛନ୍ତି
ଅଫକୋର୍ସ ଅନ୍ୟର ବ୍ୟକ୍ତିଗତ ସମସ୍ୟାରେ ମୁଣ୍ଡ ଖେଳିବା ମୋତେ ଭଲ ନୁହେଁ
ତମେ ଭଲ ବୁଝିଲ ବେଳା ହାତ ଥିବା ଆଲବମ୍ଟା ଥରେ ଆଣି ଦେଖିଲ
ଆରେ ପରର ଚିଠି ପଢିବା ଯେମିତି ଏକ ଅପରାଧ ବିନା ଅନୁମତିରେ ଅନ୍ୟର ଆଲବମ୍ ଦେଖିବା ସେମିତି ଏକ ଭୟାନକ ଅପରାଧ
ସେ ଆଲବମ୍ ଭିତରେ କେମିତି ଫଟୋ ରହିଛି ଦେଖିଛ
କି ଆଲବମ୍ରେ ଫଟୋ ନରେ ଆଉ କଣ ଲଟେରୀ ଟିକେଟ୍ ରହିଥାନ୍ତା ତା ଛଡ଼ା ସେସବୁ ଫଟୋ ମୁଁ ବା ଦେଖିବି କାହିଁକି
ସେଥିରେ ଆଉ ଜଣେ ଲୋକ ସହିତ ବେଳାରେ ପ୍ୟାର ଫଟୋ ରହିଛି
ଆଉ କ୍ଷତି କଣ
ଛି 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 ବିବାହ ପୂର୍ବରୁ ଆଉ ଜଣଙ୍କ ସହିତ ସମ୍ପର୍କ ଏକଥା ମୁଁ ଚିନ୍ତା ବି କରିପାରିନି
ସୁଭଦ୍ରା ତମେ ତମ ନିଜ ଛାତିରେ ହାତ ଦେଇ କହିପାରିବ ଯେ ବିବାହ ପୂର୍ବରୁ ତମେ ଅନ୍ୟ କାହାରିକି ପ୍ରେମ କରୁନଥିଲ
ମୋ କଥାରେ ଏବେ ତମେ କାନ ଦଉନ ହେଲେ ଦେଖିବ ଏ ବେଳା ପାଇଁ ତୁମର ମାନ ସମ୍ମାନ ଦିନେ ହାଟରେ ପଡି ବାଟରେ ଗଡିଯିବ
ଯଦି ପ୍ରକୃତରେ ଧନଞ୍ଜୟ ସାମନ୍ତର ମାନ ସମ୍ମାନ ହାଟରେ ପଡି ଦାଣ୍ଡରେ ଗଡିବାର ଥାଏ ତାକୁ ତମେ କୌଣସି ପ୍ରକାର ତମ ପଣତ କାନିରେ ବାନ୍ଧି ରଖି ପାରିବନି ସୁଭଦ୍ରା କଣ ମା ମୁଁ ଭୁଲ କହିଲି ମୁଁ ଆସୁଛି ମା
ଧନଞ୍ଜୟ ସାମନ୍ତ ଅନେକ ଚେଷ୍ଟା କରି ମୁଁ ତମ ଅଶୋକକୁ ସହ୍ୟ କରିପାରୁନି କି ଅମରେଶକୁ ମୁଁ ଭୁଲି ପାରୁନି
ବେଳା
ଭାଇ
ଆଚ୍ଛା ଅମରେଶ ବିଷୟରେ ତୁ ଅଶୋକ ଆଗରେ ସବୁ କଥା କହିଦେଇଛୁ
ହଁ
କିନ୍ତୁ କାହିଁକି କାହିଁକି ତୁ ନିଜେ ବସିଥିବା ଡାଳକୁ ତୁ ଆଜି ନିଜ ହାତରେ କାଟିବାକୁ ଚାହୁଁଛୁ କାହିଁକି
ଭାଇ ମୁଁ ତମର ସବୁ କଥା ବୁଝିଛି ଭାଇ ହେଲେ ମୁଁ କଣ କରିବି ମୋ ମନ ଭିତରେ ମୁଁ ଅମରେଶକୁ ଫେରେଇ ପାରିବିନି ଭାଇ ମୁଁ ଫେରେଇ ଆଣିପାରିବି
ଫେରେଇ ଆଣିବାକୁ ହବ ତୁ ତୋର ଚିନ୍ତା କର ବେଳା ଏତେ ସବୁ ଜାଣିବା ପରେ ଯୋଉ ସ୍ୱାମୀ ତତେ ଗ୍ରହଣ କରିପାରିଛି ସେ କେମିତିକା ମଣିଷ ତୋ ନିଜ ମନ ସହିତ ତୁ ଟିକେ କମ୍ପ୍ରମାଇଜ୍ କରିଲେ
ଭାଇ
ତା ନହେଲେ ଜୀବନର ଜୁଆ ଖେଳରେ ତୁ ହାରିଯିବୁ ବେଳା ତୁ ହାରିଯିବୁ ପୁଣି କଣ
ଚିନ୍ନୁ ଭାଇକି କହିବି ଟିକେ ବୁଲି ଆସିବି
କହିବି କିନ୍ତୁ ଏସବୁ କଥା ଜାଣିସାରିବା ପରେ ତୋ ଘରକୁ ଆସିବା ନ ଆସିବା ଚିନ୍ନୁ ଉପରେ ନିର୍ଭର କରେ
ଭାଇ ଚିନ୍ନୁ ଭାଇ ସତରେ କଣ ତମେ ଚାଇନା ଭଞ୍ଜ ଭଉଣୀ ବିଜୟକୁ ମ୍ୟାରେଜ୍ କରିବ
ସମୟର ସାଗର ତୀରେ ହୋ ଏ ସମୟର ସାଗର ତୀରେ କହିବି ସଦା ରହିବ
ପାଇଁ
ଜନକୁ କହିବି ସଦା ରହିବ ପାଇଁ ଚାହିଥିବ ତାରା ଚାହିଥିବ
ଗୀତ ଗାଉଥିବା
କଥା କହୁଥିବା
ଗୀତ ଗାଉଥିବା
କଥା କହୁଥିବା ତୁମକୁ ମୁଁ ଆଉ ତୁମେ ମୋତେ ସାଥିରେ ସମୟର ସାଗର ତୀରେ ଏ ସମୟର
ରୋମିଓ ଜୁଲିଏଟ୍ ଜିନ୍ଦାବାଦ
ଆପଣ
ମୋ ଭାଇଙ୍କ ବିଜନେସ୍ ପାର୍ଟନର ମ୍ୟାନେଜର ଏକଦମ ନିଜ ଲୋକ ମିଷ୍ଟର ଅମରେଶ ସେନାପତି
ହ୍ୟାଲୋ
ହ୍ୟାଲୋ
ନମସ୍କାର
ଆଗକୁ ବଢ଼ିଥିବା ମୋର ହାତ ଏବେ ବନ୍ଧୁତାର ହାତ ଭବିଷ୍ୟତରେ ଏହି ହାତ ଶତ୍ରୁତାର ହାତ ପାଲଟି ଯାଇପାରେ ରୋମିଓ ଜୁଲିଏଟ୍ ଜିନ୍ଦାବାଦ।
ଆପଣ
ମୋ ଭାଇଙ୍କ ବିଜନେସ୍ ପାର୍ଟନର ମ୍ୟାନେଜର ଏକଦମ ନିଜ ଲୋକ ମିଷ୍ଟର ଅମରେଶ ସେନାପତି।
ହ୍ୟାଲୋ
ହ୍ୟାଲୋ
ନମସ୍କାର।
ଆଗକୁ ବଢ଼ିଥିବା ମୋର ହାତ ଏବେ ବନ୍ଧୁତାର ହାତ, ଭବିଷ୍ୟତରେ ଏ ହାତ ଶତ୍ରୁତାର ହାତ ପାଲଟି ଯାଇପାରେ। ନମସ୍କାର
ମାନେ
ବିଜୟ ସହିତ ମୋର ମ୍ୟାରେଜ ହେବ, ଏଥିପାଇଁ ଚାଇନା ଭୁଞ୍ଜ ମୋତେ କଥା ଦେଇସାରିଛନ୍ତି। ଇଟ୍ ୱିଲ୍ ବି ବେଟର ବିଜୟ ଜୀବନ ପରିଧି ଭିତରୁ ଆପଣ ଆଉଟ୍ ହୋଇଯାଆନ୍ତୁ। କ'ଣ ମୁଁ ଭୁଲ କଲି ବିଜୟ?
ମିଷ୍ଟର ଅମରେଶ ସେନାପତି, ଆପଣ ଭୁଲ ଠିକଣାରେ ଚିଠି ଡ୍ରପ୍ କରୁଛନ୍ତି। କଥା ପ୍ରସଙ୍ଗରେ ଆପଣ ମୋତେ ଚ୍ୟାଲେଞ୍ଜ କରିସାରିଛନ୍ତି, ଆଉ ଆପଣଙ୍କର ଏ ଚ୍ୟାଲେଞ୍ଜକୁ ମୁଁ ଆକ୍ସେପ୍ଟ କରିନେଲି।
ବିଜୟ, କେବଳ ତମକୁ ପାଇବା ଆଶାରେ ମୁଁ ତମ ଭାଇଙ୍କ ବିଜନେସ୍ ପାର୍ଟନର ହେଇଛି, ଆଉ ତମେ ଚିନ୍ମୟ ସହିତ ସମ୍ପର୍କ ରଖିଲେ
ନିଜେ
କିଛି କରି ନ ପାରିଲେ ତମର ପ୍ରେମିକ ମହାଶୟଙ୍କ ପଛରେ ମୋ ନାନା ଗୁଣ୍ଡାକୁ ଏନଗେଜ୍ କରିଦେବି।
ନାନା
ଗୁଣ୍ଡା ଜିନ୍ଦାବାଦ।
ଆଜ୍ଞା, ଆମେ ଆଜ୍ଞା ବାରମ୍ବାର ମନା କରୁଛୁ ଆପଣଙ୍କ ସାଙ୍ଗରେ ନ ଲାଗିବା, ହେଲେ ସେ କଣ ଆମ କଥା ଶୁଣୁଛି?
ଖାଲି ଗୋଖର ଛାପ ଭଳିଆ ଫମ୍ ଫଉଛି ଆଜ୍ଞା,
କିଛି ନ ବୁଝି କରୁ।
ଟୁକୁ ନୀଲୁ, ଟୁକୁ।
ୟେସ୍ ସାର୍।
କିଏ ତମେ? ରାତିରେ ଫାଣ୍ଡି ଭିତରକୁ ଆସି ମୋ ସିଟ୍ ଉପରେ ବସିଛ, ଆଉ ଏ ନିର୍ଲଜ କନେଷ୍ଟବଳ ଦିଟା ତମ ଗୋଡ଼ ମୋଡ଼ୁଛନ୍ତି? କିଏ ତମେ? ମୁଁ ପଚାରୁଛି କିଏ ତମେ?
ସବ୍ ଇନ୍ସପେକ୍ଟର, ଲୋକେ ମୋତେ ନାନା ବୋଲି କହନ୍ତି।
ଓ, ତମେ ତାହେଲେ ସେଇ କୁଖ୍ୟାତ ଅପରାଧୀ ନାନା ଯାହାକୁ ମୁଁ ଗତ ତିନି ଦିନ ଧରି ଖୋଜୁଛି?
ସବ୍ ଇନ୍ସପେକ୍ଟର, ତମେ ଭାଇ ମୋତେ ତିନି ଦିନ ଧରି ଖୋଜୁଛ, ଏଇ କଥାଟା ମୁଁ ଯେତେବେଳେ ବାହାରେ ଶୁଣିଲି ମୁଁ ସିଧା ଫାଣ୍ଡି ଭିତରକୁ ଚାଲି ଆସିଲି। ଭାଇ ଆସିଲା
ତମର ତ ସାହସ କମ ନୁହେଁ ଦେଖୁଛି, ତମେ ଏ ପର୍ଯ୍ୟନ୍ତ ମୋ ସିଟ୍ ଉପରେ ବସିଛ।
ସବ୍ ଇନ୍ସପେକ୍ଟର, ନାନା ଯେତେବେଳେ ଫାଣ୍ଡିକି ଆସେ ସେ ବରାବର ଏଇଠି ବସେ, ଆଉ ଫାଣ୍ଡି ଅଫିସର ମାନେ ଠିକ ସେଇଠି ଠିଆ ହେଇକି ତାକୁ ସମ୍ମାନ ଜଣାନ୍ତି। ଯୋଉ ଠିଆ ହେଇଥିଲ ସେଇଠିକି ଯାଅ।
କାଇଁ କଣ ତୋ ଇଚ୍ଛାରେ? ଅବେ ମୁଁ କହୁଛି ତୁ ଉଠିଆ।
ସବ୍ ଇନ୍ସପେକ୍ଟର, ମୁଁ ଇଚ୍ଛା ହେଲେ ମୁଁ ଉଠିବି, ମୁଁ କା ଆଦେଶରେ ନାହିଁ କି କା ମୁଁ ଅର୍ଡର ବି ନାହିଁ।
ଅବେ ହେ ନନସେନ୍ସ, ତମେ ଦିଟା ଏ ଲୋକଟାକୁ ଏଠି ବସିବାକୁ ପରମିସନ ଦେଇଛ?
ସାର
ୟୁ ନନସେନ୍ସ।
ସବ୍ ଇନ୍ସପେକ୍ଟର, ତମେ ଯେହେତୁ ତାଙ୍କର ସିନିୟର ଅଫିସର, ସେଇଥିପାଇଁ ଠିକ ଠିକ କଥାଟା କହିବାକୁ ସେ ତମକୁ ସାହସ କରିପାରୁନାହାନ୍ତି। ମୁଁ ତମକୁ କହୁଛି ଶୁଣ, ଏଇ ଭାଇ ଦେଖ, ବର୍ତ୍ତମାନ ମୁଁ ତମ ସିଟ୍ଟା ଛାଡ଼ିଦେଲି, ଆରାମସେ ତମେ ତମ ସିଟ୍ରେ ବସିପାର, ଯାଅ ବସ। ନାଇଁ, ଯେପର୍ଯ୍ୟନ୍ତ ଫାଣ୍ଡିରେ ନାନା ଠିଆ ହେଇଥାଏ, ଫାଣ୍ଡି ଅଫିସର ମାନେ ତାକୁ ଠିଆ ହେଇକି ସମ୍ମାନ ଜଣାନ୍ତି। ଭାଇ ଏଇ କଥାଟା ତମେ ତମେ ଏଠିକି ଆସିବା ପୂର୍ବରୁ ତମେ ତମର ଏସ୍ପି ଅଫିସରୁ ଭଲ ଭାବରେ ବୁଝିକି ଆସିଥିବ।
ହଁ, ଏସ୍ପି ଅଫିସରୁ ଭଲ ଭାବରେ ବୁଝି ଆସିଛି, ଆଉ ଏଠିକି ଇଚ୍ଛା କରି ଟ୍ରାନ୍ସଫର ହେଇ ଆସିଛି ତତେ ଜବତ କରିବା ପାଇଁ।
ମୋତେ ଜବତ କରିବ?
ୟେସ୍।
ଭଲ କଥା। ବଟ ସବ୍ ଇନ୍ସପେକ୍ଟର, ମୋତେ ଭାଇ ତିନି ଦିନ ଧରି କାହିଁ ଖୋଜୁଛ? ମୋ ପାଖରେ କ'ଣ କାମ ମୋତେ ଭାଇ କହିଥିବ, ମୁଁ ଚାଲିଯିବି। କାହିଁକି ନା ଆମେ ହେଲୁ ଅଲଗା କିସମ ଲୋକ, ଆମର ଭାଇ ବାର ହାତରେ ତେର ଝମେଲା, କାହିଁ ଖୋଜୁଛ? କୋଉଥିପାଇଁ ଖୋଜୁଛ?
କାହିଁକି ଖୋଜୁଛି କିଛି ବୁଝିପାରୁନୁ?
ବୁଝିପାରୁନି ବୋଲି ପଚାରୁଛି ସବ୍ ଇନ୍ସପେକ୍ଟର, ବୁଝିଥିଲେ କେମିତି ତୁମକୁ ପଚାରିଥାନ୍ତି?
କେବଳ ଏଇଥିପାଇଁ।
ପକାଅ ହ୍ୟାଣ୍ଡକପ୍। ବଟ ସବ୍ ଇନ୍ସପେକ୍ଟର, ଏ ହାତରେ ହ୍ୟାଣ୍ଡକପ୍ ପକେଇବା ପୂର୍ବରୁ ତମର ଥରେ ଭଲ ଭାବରେ ଜାଣିବା ଉଚିତ ଏ ହାତର ତାକତଟା କେତେ। ସବ୍ ଇନ୍ସପେକ୍ଟର,
ଆମ ସାର ଆଗ ଆପଣଙ୍କ ଉପରକୁ ହାତ ଉଠେଇ ମାଇଲେ।
ତାପରେ ଆପଣ ତାକୁ ବୁଝାଲିରେ ହାଣି ଦେଲେ।
ନାଇଁ ତମେ ଦି ଜଣ ଭୁଲ ଦେଖିଛ,
ତମେ ଦି ଜଣ ଭୁଲ,
ତମେ ଦି ଜଣ ଭୁଲ ଦେଖିଛ,
ଆମେ ଦି ଜଣ ଭୁଲ ଦେଖିଛୁ।
ଭାଇ ଶୁଣ, ଏଠି ଶୁଣ ଭାଇ, ଭାଇ ଭାଇ ତୁ ଶୁଣ, ତମେ ଦି ଜଣ ଆଜି ଛୁଟିରେ ଥିଲ,
ତମେ ଦି ଜଣ ଆଜି,
ତମେ ଦି ଜଣ ଆଜି ଛୁଟିରେ ଥିଲ,
ଆମେ ଦି ଜଣ ଆଜି ଛୁଟିରେ ଥିଲୁ,
ତେଣୁ ଛୁଟି ଦରଖାସ୍ତ ଲେଖି ଦରଖାସ୍ତଟା ଟେବୁଲ ଉପରେ ରଖି ଚୁପଚାପ ଘରକୁ ଯାଅ। ଦରଖାସ୍ତ ଲେଖି ଦରଖାସ୍ତ ଟେବୁଲ ଉପରେ ରଖି ଚୁପଚାପ ଘରକୁ ଯାଅ, ଘରକୁ ଯାଅ।
ଆମେ ଆଜି ଛୁଟିରେ ଅଛୁ।
ବିଜୟା, 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 ଏ ଭଦ୍ରଲୋକ କିଏ?
ମୋର ଜଣେ ବନ୍ଧୁ ଚିନ୍ମୟ ଚୌଧୁରୀ, ପୋଲିସ ଏସ୍ଆଇ।
ନମସ୍କାର।
ଓ ନମସ୍କାର, ନମସ୍କାର, ନମସ୍କାର। ଆରେ ହଁ,
ତମ ନାଁଟା ତ ମୁଁ ଅମରେଶ ବାବୁଙ୍କ ପାଖରୁ ଶୁଣିଥିଲି।
ଆଜ୍ଞା।
ବିଜୟା, ଚିନ୍ମୟ ବାବୁଙ୍କ ସହିତ ଖାଲି କଥାବାର୍ତ୍ତା ହଉଛୁ ନା କିଛି ଅଫର୍ କଲୁଣି? ମୁଁ ଦେଖୁଛି ତୋର ସାଧାରଣ ଭଦ୍ରାମି ଟିକେ ନାହିଁ। ଚିନ୍ମୟ ବାବୁଙ୍କୁ ଧରି ମୋ ଡ୍ରଇଂ ରୁମ୍ରେ ବସି କଣ କଥାବାର୍ତ୍ତା ହଉଛୁ? ତୋ ବେଡ୍ରୁମ୍କୁ ଡାକି ନେଇଯିବାର ଉଚିତ ଥିଲା। ଆରେ ତୁ କଣ ଠିଆ ହେଲୁ? କଣ ଶୀଘ୍ର ଯାଇ ଚିନ୍ମୟ ବାବୁଙ୍କ ପାଇଁ କଫି କିମ୍ବା କୋଲ୍ଡ ଡ୍ରିଙ୍କ୍ସ ନେଇଆ। ଯା
ଆସି।
ଚିନ୍ମୟ, ତମେ ମୋ ଘରକୁ ଆସିଛ କାହିଁକି?
ବିଜୟ ଡାକି ଆଣିଥିଲା।
ଜଣେ ଶିକ୍ଷିତ ଯୁବକ ତମେ, ସରକାରଙ୍କର ଆଇନ ଶୃଙ୍ଖଳା ବିଭାଗରେ ସର୍ଭିସ କର, ଅଥଚ ଏତେ ବେଶୃଙ୍ଖଳିତ ହେବାର କାରଣ କଣ?
ମାନେ
ଜଣେ ଝିଅ ଡାକିଦେଲା, ଅଥଚ ତମେ ତାର ଗାର୍ଡିଆନର ଅନୁମତି ନ ନେଇ ଏକା ବେଳେ ଘରେ ଆସି ହାଜର।
ବୁଝିପାରିଲିନି,
ଆହୁରି ଅବୁଝା ରହିଗଲା। ଚାଇନା ଭଞ୍ଜ ଭଉଣୀ ସହିତ ଯେଉଁମାନେ ଫ୍ରେଣ୍ଡସିପ୍ କରନ୍ତି ସେମାନେ ଆଇଏଏସ୍ ଆଇପିଏସ୍ ଆଲର୍ଟ ହେବା ଉଚିତ। କୋଉ ସାହସରେ ତମେ ବିଜୟ ସହିତ ମିଳାମିଶା କରୁଛ? ଜଣେ ସାଧାରଣ ପୋଲିସ ଏସ୍ଆଇ, ସେ ପୁଣି ଚାଇନା ଭଞ୍ଜ ଭଉଣୀ ସହିତ ଫ୍ରେଣ୍ଡସିପ୍ ରଖିବ?
ମିଷ୍ଟର ଭଞ୍ଜ,
ହୟ ଚିନ୍ମୟ, ପୋଲିସ ଏଏସ୍ଆଇ ଗୋଟେ ଚାକିରି, ଅସର୍ପା ଗୋଟେ ଚଢ଼େଇ।
ମିଷ୍ଟର ଭଞ୍ଜ,
ଚାଇନା ଭଞ୍ଜ ପ୍ରତିଦିନ ତମ ଭଳି କେତେ ଏଏସ୍ଆଇଙ୍କୁ ଏମିତି ଚା ଜଳଖିଆରେ ଖାଇଦିଏ। ଆରେ କଫି ଆଣିଲୁଣି? ମୁଁ ଦଉଛି ଦେ। ଚାଇନା ଭଞ୍ଜ ଭଉଣୀ ହାତରୁ କଫି ଖାଇବାର ଯୋଗ୍ୟତା କଣ ଜଣେ ମାମୁଲି ଏସ୍ଆଇର ଅଛି? ଏଇ କ୍ୟାଡର ଲୋକଙ୍କୁ ଏମିତି ଟ୍ରିଟମେଣ୍ଟ କରାଯାଏ? ଆଉ କୌଣସି ଦିନ ୟା ସହିତ ମିଳାମିଶା କରିବୁନି।
ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ। ଆପଣଙ୍କ ଅତିଥି ଚର୍ଚ୍ଚାର କାହାଣୀ ମୋର ଅନେକ ଦିନ ଧରି ମନେ ରହିବ। ବଟ୍ ମିଷ୍ଟର ଭଞ୍ଜ, ଆପଣ ନିଶ୍ଚୟ ରାମାୟଣ ପଢ଼ିଥିବେ ଆଉ ଶୁଣିଥିବେ, ହନୁମାନ ଯେତେବେଳେ ସୀତାଠାବ କରିବାକୁ ଯାଇଥିଲା, ବାଟରେ ତାକୁ କୋଉ ଏକ ରାକ୍ଷସୀ ଗିଳି ଦେଇଥିଲା। ବଟ୍ ପ୍ରାକ୍ଟିକାଲି ହନୁମାନ ସେ ରାକ୍ଷସୀର ପେଟ ଫଟେଇ ବାହାରକୁ ବାହାରି ଆସିଥିଲା। ଠିକ୍ ସେମିତି ଆପଣଙ୍କ ଭାଷାରେ ଆପଣ ଅନେକ ଏଏସ୍ଆଇଙ୍କୁ ଚା ଜଳଖିଆରେ ଖାଇଥିବେ, କିନ୍ତୁ ଥରେ ଏଏସ୍ଆଇକୁ ଚା ଜଳଖିଆରେ ଖାଇବାକୁ ଚେଷ୍ଟା କରନ୍ତୁ ନା, ଆଇ ଏମ୍ ସିଓର ଜମା ହଜମ କରିପାରିବେନି। ଆଉ ଏଏସ୍ଆଇ ନିଶ୍ଚୟ ଆପଣଙ୍କ ପେଟ ଫଟେଇ ବାହାରକୁ ବାହାରି ଆସିବ। ଆସୁଛି।
ମତେ ଡାଇଲଗ ଶୁଣଉଛି
ଭାଇ।
କଣ ହେଲା?
ଆପଣ ଏମିତି ବିନା କାରଣ ଚିନ୍ମୟକୁ ଅପମାନ ଦେଲେ?
ଆରେ ବିନା କାରଣ କଣ? କାରଣଟା ଏଇଆ ଯେ ଲୋକଟା ତୋ ସାଙ୍ଗରେ ମିଳାମିଶା କରୁଛି।
ମୁଁ ବି ତାଙ୍କ ସହିତ ମିଳାମିଶା କରୁଛି।
ଯିଏ ଯାହା ସହିତ ମିଳାମିଶା କରୁନା କାହିଁକି, ଆଜିଠାରୁ ସେସବୁ ବନ୍ଦ। ମୁଁ ତୋର ବିବାହ ଅମରେଶ ସାଙ୍ଗରେ ଦେବି।
ନା, ମୁଁ ସେ ଲୋକର ଅମରେଶକୁ ମ୍ୟାରେଜ କରିବିନି।
ତୁ ମ୍ୟାରେଜ କରିବାକୁ ବାଧ୍ୟ
ଭାଇ,
ମୋ କଥାରେ ମ୍ୟାରେଜ କରିବୁନି, ଆଉ ସେ ମଳୟ ମାଷ୍ଟର ସାନ ଭାଇ ସାଙ୍ଗରେ ଚୋରା ପ୍ରେମ କରିବୁ
ଭାଇ। ଭାଇ ଭାଇ,
ଆରେ ଶୁଭ, ଆସିଲୁ।
ତମେ ପରା ଖବର ଦେଇଥିଲ?
ମୁଁ ଖବର ଦେଇଥିଲି? ତତେ କିଏ କହିଲା?
କିଏ କହିଲା ମାନେ? ସେ ଲୋକଟା ମତେ ବାରମ୍ବାର କରି କହିଲା।
ତମେ କିଏ କହିଲା? ତତେ କହିଲା? ମୁଁ ତ କାହା ହାତରେ ଖବର ଦେଇନି।
ତମେ ଖବର ଦେଇନ?
ନା
ଭାଇ, ମୁଁ ସିନା ଚୋରା ପ୍ରେମ କରୁଛି,
କିନ୍ତୁ ଭାଇ ଭଉଣୀଙ୍କ ମିଛ ସମ୍ପର୍କ ତଳେ ଏ ଭଦ୍ର ମହିଳାଙ୍କ ସହିତ ଆପଣଙ୍କ ପ୍ରକୃତ ସମ୍ପର୍କଟା କଣ?
ବିଜୟା,
ଚିନ୍ମୟକୁ ପ୍ରେମ କଲେ ଆପଣଙ୍କ ସମ୍ମାନ ଚାଲିଯାଉଛି, ହେଲେ ଜଣେ ବିବାହିତ ମହିଳାଙ୍କ ସହିତ ଏମିତି ଭାବରେ ସମ୍ପର୍କ ରଖିବାକୁ ଆପଣ ଟିକେ ଲଜ୍ଜା ଲାଗୁନି? ଆମେ ଦୁହେଁ ଭାଇ ଭଉଣୀ, କିନ୍ତୁ ଏବେ ମୋର ସନ୍ଦେହ ହେଉଛି ଯେ ଆମେ ଦୁଇ ଜଣ ଗୋଟିଏ ମା ପେଟରେ ଜନ୍ମ ହେଇଥିଲେ ମଧ୍ୟ ଆମ ଦୁଇ ଜଣଙ୍କର ବାପା ଏକ ନୁହନ୍ତି, ଆପଣ ଆପଣ ଗୋଟେ ଜାରଜ ସନ୍ତାନ।
प्रेमिका राधा आगे प्रेमिक कृष्ण को अपमानित करागले सबु राधा माने एमटी विद्रोह घोषणा करते पिलाटा अबुझाई गोटे कोन कहि देला ताको बुझाई देले चलिबनी
माते डाकथिलो काहेकि
शुभ शुभ ए शुभ
कोन जे
इराकरु एजेंट आछंती आज रातिरे अनाथ आश्रम रे से मुको झियोटा को जेमि के उठे आनिबा को हबो
जदी कथा के जानि पारे
के जानि पारिबेनी कि चेहरा पाइछि से झियोटा स्वीट 60 ইরাক রেজেন্ট তাকে দেখু দেখু না একদম পাগলা হয়ে যাব
মতে ভারি ভয় লাগুচি
ভয় কলে আমি 80,000 টাকা পাইবা কেমিতি
80,000
সোনা ভরি কর দাম অপেক্ষা সুন্দরী ঝিয়ঙ্ক মাংস ভরি র দাম আভরি অধিকা
সত্যি
এমটি পুলাই টাকা আমার হাতে আসি গলে না তুমি না পুরা রানী হয়ে যাব সোনা গহনা রে তোমার দেহ হাত চারিয়ে ছাই হয়ে যাব আর তুমি না মানে দেখা দিব না
ভাই
কেতে থর কইছি এই বেলারে ভাইটা কো মারি কি রসভং করিও
মানে
মানে কিছু বুঝিবা না
কোন বুঝিবি যে
সবুডা মু কইবি
আ কইবেন কি মিলি বুঝিবি
কইছি শুন আজি রাতিরে অনাথ আশ্রমর সে মুক ঝিওটা কো জেমিতি হো উঠে আনিবা কো হব
মুক ঝিওটা তা নাটা কোন মানে
তো নাটা কোন
হ্যাঁ রজি
রজি
হসিদে 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 রোজি হসিদে হসিদে হসিদে
হসিদে হসিদে হসিদে রোজি হসিদে হসিদে হসিদে
তু হসিলে জন হসি দিয়ে তু রুসিলে মন সুখী যায়
আরে তু হসিলে জন হসি দিয়ে তু রুসিলে মন সুখী যায়
কুনি কুনি তর ওঠ পাকুড়ারু কুনি কুনি তর ওঠ পাখুড়ার হস ঝর ঝরি দে হসি দে হসি দে হসি দে হসি দে রোজি হসি দে হসি দে হসি দে হসি দে হসি দে হসি দে রোজি হসি দে হসি দে হসি দে হসু হসু কেতে বেলে লুহ ঝরি পড়িব
লুহ ঝরু ঝরু কেবে হস গীত ফুটিব হসু হসু কেতে বেলে লুহ ঝরি পড়িব
লুহ ঝরু ঝরু কেবে হস গীত ফুটিব
যেতে দিন পাই
এ সংসারে অছু রহি
যেতে দিন পাই তুই
এ সংসারে অছু রহি
নিজে হসি দুনিয়াকু হসেই তুদে
হসি দে
হসি দে হসি দে হসি দে রোজি হসি দে হসি দে হসি দে হসি দে হসি দে হসি দে রোজি হসি দে হসি দে হসি দে
ଭାଉଜ
ହେଲା ହେଲା କାହିଁକି ମୁଁ କଣ ଏଠିକି ଆସେ ନା
ଅଶୋକ ମୁଁ ଏବେ ରୋଜିକୁ ସାଙ୍ଗ ନେଇଯିବି। ମୋର ଆଜି ତାକୁ କିଛି ଉପହାର ଦବା କଥା। ତମେ ଦେଖିବ ଅଶୋକ, ତମ ରୋଜିକୁ ମୁଁ ଶାଢୀ ପିନ୍ଧେ ଗୋଟେ ଲକ୍ଷ୍ମୀ ଠାକୁରାଣୀ କରି ଆଣିବି। ଆ ରୋଜି ମୋ ସାଥିରେ।
ହଁ ଭାଉଜ, ରୋଜିକୁ ନେଇଯାଅ, କିନ୍ତୁ ସନ୍ଧ୍ୟା ପୂର୍ବରୁ ଆଣି ଛାଡ଼ଦବ।
ହଉ ହେଲା। ଆ ରୋଜି
ତମେ ଏମିତି ଦୌଡ଼ା ଦୌଡ଼ି କରୁଛ କାହିଁକି? ଅମରେଶ ତ ତମକୁ ନେଇ ମନ ଫୁର୍ତ୍ତି କରିସାରିଲାଣି, ଆଉ ମୋ ବେଳକୁ ତମେ ଏମିତି ଦୌଡ଼ୁଛ। ତମେ ଏମିତି ଦୌଡ଼ିଲେ ନା ମତେ ପୁରା ହରିଣୀ ଦୌଡ଼ିଲା ଭଳି ଲାଗୁଛି। କିନ୍ତୁ ହରିଣୀ ଯେତେ ଦୌଡ଼ି ପଳେଇଲେ କଣ ହବ, ଶିକାରୀ ତା ଚାରିପଟେ ଜାଲ ବିଛେଇ ଦେଇଛି। ଓ ତମେ ଭାବୁଛ ସେ ହରିଣୀ ଡାକ ଶୁଣି ସ୍ୱୟଂ ଭଗବାନ ଗୋଟେ ସାପ ପଠେଇ ଶିକାରୀକୁ ମାରିଦେବେ? ହେଲେ ସାପ କାଁ, ସାପ ନାଇଁ। ଆସ କଣ, ଓ ତମେ କହୁଛ ମୁଁ ତମକୁ ଦୟା ଦେଖେଇ ଛାଡ଼ିଦେବି। ହେଲେ ମୁଁ ତମକୁ ହାତ ଯୋଡି ଅନୁରୋଧ କରୁଛି, ତମେ ମତେ ଟିକେ ଦୟା କର।
ଆରେ ତମେ ଇଏ କଣ କରୁଛ, ତମେ ଇଏ କଣ କରୁଛ, ତମେ ମୋ ଗୋଡ଼ ତଳେ ପଡ଼ୁଛ କାହିଁକି? ନାଇଁ, ମୁଁ ବରଂ ତମ ଗୋଡ଼ ତଳେ ପଡ଼ୁଛି, ତମେ ମତେ ଟିକେ ଦୟା କର, ମତେ ଟିକେ ଦୟା କର। ଆସ ଆସ
ଜୈନବାବୁ, 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 ସେ ମୁଖ ଝିଅଟା ଗଲା କୁଆଡ଼େ?
ଓ ଝିଅଟା ପଳେଇଗଲା ଅମରେଶ ବାବୁ, ଝିଅଟା ପଳେଇଗଲା।
ପଳେଇଗଲା ଇରାକର ଏଜେଣ୍ଟକୁ ବର୍ତ୍ତମାନ ଆମେ କଣ କହିବା?
ଏଜେଣ୍ଟ କଥା ପଛେ, ତମେ ଗାଡ଼ି ନେଇ ଝିଅଟାକୁ ଭଲ କର, ତା ନହେଲେ ଝିଅଟା ଯଦି ଅନାଥ ଆଶ୍ରମରେ ପହଞ୍ଚି ଆମର ସବୁ ପ୍ଲାନ୍ ଧରା ପଡ଼ିଯିବ।
ଝିଅଟାକୁ ଧରିବା ସମ୍ଭବ ନ ହୁଏ?
ସିଧା ଗାଡ଼ି ଚଢ଼େଇ ଦବ।
ଓକେ,
ହଁ ଶୁଣ, ଝିଅଟାକୁ ଧରିବା ଯଦି ସମ୍ଭବ ନ ହୁଏ ତାହେଲେ ତମେ ନାନାକୁ ଖବର ଦେଇଦବ।
ଝିଅଟା କଥା କହିପାରୁନି ଅଥଚ ତାର ଏତେ ବଳ। ଓ ଗଡ୍,
ବାବୁ ନମସ୍କାର, ବାବୁ ନମସ୍କାର। ବାବୁ ଆଜି ତମକୁ ମୋର ଫୁଲ ଦେବାକୁ ମନେ ନଥିଲା ବାବୁ, ଅଳ୍ପ ଦୁଇଟା ଫୁଲ ଆଣିଛି, ଆଜି ଏତିକିରେ କାମ ଚଳେଇ ଦିଅ। କଣ କରିବା ବାବୁ, ସୁବିଧା ଅଛି ଅସୁବିଧା ଅଛି ତମେ ତ ସବୁ ବୁଝୁ। ବାବୁ ସେ ଶଳା ଫାଣ୍ଡି ସବ୍ ଇନ୍ସପେକ୍ଟରଟାକୁ ପୁରା ହାଣି ଦେଇଛି। ବାବୁ ତମେ ତ ଅହିଂସାର ପୂଜାରୀ, ତମକୁ ମୁଁ ମୋ ଘର ଭିତରେ ରଖି ହିଂସା ଆଚରଣ କରୁଛି, ତମେ କ'ଣ ଏଥିପାଇଁ ମୋ ଉପରେ ରାଗୁଛ ବାବୁ? ହେଲେ ମୁଁ କ'ଣ କରିବି ଯେ, ଏମିତି ଶଳା ହାଣ କାଟ ମାଡ଼ ପିଟ ଦାଦାଗିରି ଗୁଣ୍ଡାଗିରି ନକଲେ ମୁଁ ବଞ୍ଚିବି କେମିତି? ମୁଁ ଖାଇବି କ'ଣ? ଏଇ ସେଦିନ ସେଦିନ ଶଳା ସେ ଫାଣ୍ଡି ସବ୍ ଇନ୍ସପେକ୍ଟରଟାକୁ ଏକାବେଳକେ ହାଣିଦେଲି। ଚାଇନା ଭଞ୍ଜ, ଚାଇନା ଭଞ୍ଜ ମୋତେ କେତେ ଟଙ୍କା ଦେଇଛି ଦେଖ ବାବୁ, ଦେଖ ଶଳା ଗୁଡ଼ାଏ ଟଙ୍କାରେ ଢାବାରେ ଖାଇଲି ପିଇଲି, ଆହୁରି ଗୁଡ଼ାଏ ଟଙ୍କା ବଳିଛି, ଗୋଡ଼ାଏ ଟଙ୍କା ଟଙ୍କା ଫେଡ଼ବେ ସାଲା।
ନାନା
କିଏ କେବେ ବେ ମୋ ଘର ଭିତରେ କିଏ ବେ? ନାନା ଗୁଣ୍ଡା ଘର ଭିତରେ କିଏ? ଆବେ କିଏ ତମେ? ତମେ ପୁଣି ମୋ ଘରକୁ ଆସିଲ? ତମକୁ ବାରମ୍ବାର ମନା କରିବା ସତ୍ତ୍ୱେ ବି ତମେ ପୁଣି ମୋ ଘରକୁ ଆସୁଛ?
କିନ୍ତୁ କାହିଁକି?
କଣ କାହିଁକି? କିଏ ତମେ? ଗୋଟେ ଝିଅ ପିଲା, ତମେ ବାରମ୍ବାର ମୋ ଘରକୁ ଆସିଲେ ଇଏ ଶଳା ସାଇ ଲୋକେ ସବୁ ଖରାପ ଭାବିବେନି? ହଁ ଇଏ ଶଳା ନାନା ତ ଚାରିଦୌଡ଼ି କଟା, ମୋର ଶଳା ବଦନାମକୁ ଭୟ ନାହିଁ କି କୋଉ ଶଳାକୁ ବି ଡର ନାହିଁ, କିନ୍ତୁ ତମର ତମର କଣ ବଦନାମକୁ ଭୟ ନାହିଁ?
ତମକୁ ଭୁଲ ଧାରଣା ଦେଲା କିଏ? ପୁଅ ଝିଅଙ୍କ ଭିତରେ କେବଳ କଣ ପ୍ରେମ ସମ୍ପର୍କ ହେଇପାରେ? ମୁଁ କଣ ତମର ଭଉଣୀ ହେଇପାରିବିନି? ମୁଁ କଣ ତମର ମା ହେଇପାରିବିନି? ମୁଁ ତମର ଭଉଣୀ ହେବି, ମୁଁ ତମର ମା ହେବି।
ଅବେ ଚୁପ୍ ହେ, ବନ୍ଦ କର, ବନ୍ଦ କର କହୁଛି। ନାଇଁ ଆଉ ନୁହ, ବହୁତ ସହିଲିଣି, ବହୁତ ସହିଲିଣି। ଆଉ ଥରେ ଶଳା ସେ ମା କଥାଟା ମୋର ଧରିଲେ ଶଳା ସିଧା ମୋ ଭୁଜାଲେ କାଟିକି ଦିଗଡ କରିଦେବି।
କିନ୍ତୁ ଏ ମା କଥା ଉପରେ ତମର ଏତେ ଘୃଣା କାହିଁକି?
ଘୃଣା? ମୁଁ ଅନାଥ ଆଶ୍ରମରେ ପଡ଼ିଛି, ମୋର ଶଳା ମା ବାପର ଠିକ ଠିକଣା ନାହିଁ, ମୁଁ ଗୋଟାଏ ଚାରଜ, ମୁଁ ଗୋଟାଏ ବାଷ୍ଟାର୍ଡ। କାହା ପାଇଁ? କାହା ପାଇଁ ମୁଁ ଆଜି ଚାରଜ? କାହା ପାଇଁ ମୁଁ ଆଜି ବାଷ୍ଟାର୍ଡ? ମୋର ସେ ଅଜଣା ମା ପାଇଁ, ମୋର ସେ ଅଜଣା ମା ପାଇଁ। ଶଳା ବାହାଘର ଆଗରୁ କାହାକୁ ପ୍ରେମ କରି ମତେ ଶଳା ଜନ୍ମ ଦେଇଛି, ଆଉ ଶଳା ସତୀପଣିଆର ସାର୍ଟିଫିକେଟ ହାସଲ କରିବାକୁ ଯାଇ ମତେ ଶଳା ରାସ୍ତା କଡ଼ରେ କୁଆଡ଼େ ଫୋପାଡ଼ି ଦେଇ ଚାଲିଯାଇଛି।
ଏଇସବୁ କଥା ମନେ ପଡ଼ିଗଲେ ମୋ ରକ୍ତର ନିଆଁ ଲାଗିଯାଏ, ମୋ ରକ୍ତର ଟକବକ କରି ଫୁଟି ଉଠେ। ସେଇଥିପାଇଁ ମୁଁ ଏ ମା ଜାତିଟାକୁ ଆଦୌ ସହ୍ୟ କରିପାରେ ନା। ଇଏ ଶଳା ଝିଅ ଜାତିକୁ ମୁଁ ବହୁତ ବହୁତ ଘୃଣା କରେ, ବହୁତ ଘୃଣା କରେ।
ଆଚ୍ଛା, ମୁଁ ତ ସେମିତି ଗୋଟେ ଝିଅ, ମତେ ବି ସହ୍ୟ କରିପାରୁ ନଥିବ।
ତମେ ତମକୁ ଦେଖିବା ମାତ୍ରେ ମୋର ଇଚ୍ଛା ହୁଏ, କଣ ଜାଣ? ମୋର ଇଚ୍ଛା ହୁଏ ଶଳା ଏଇ ଭୁଜାଲେ ତମକୁ କାଟି ଦିଗର କରିଦବାକୁ।
କିନ୍ତୁ ପାରୁ ନା କାହିଁକି, ପାରୁ ନା କାହିଁକି?
ତମକୁ ହାଣିବା ପାଇଁ ମତେ କେହି ପଇସା ଦେଇନାହାନ୍ତି ପରା।
କିନ୍ତୁ ନାନା, ତମେ ତ ରିସ୍କ ନଉଛ କାହିଁକି?
କଣ କହିଲ, କଣ କହିଲ? ମୁଁ କାହିଁକି ଏତେ ରିସ୍କ ନଉଛି? ମୁଁ ରିସ୍କ ନେବିନି, ମୁଁ ରିସ୍କ ନେବିନି, ମୁଁ ରିସ୍କ ନେବିନି। ମୋ ମା ଯେତେବେଳେ ମତେ ଜନ୍ମ କରି ରାସ୍ତା କଡ଼ରେ କୁଆଡ଼େ ଫୋପାଡ଼ ଦେଇ ଚାଲିଗଲା, ସେତେବେଳେ କେହି ତ ଜଣେ ରିସ୍କ ନେଇ ମତେ କୋଳକୁ ଉଠେଇ ନେଇନି। ଭୋକ ବାଉଳରେ ମୁଁ ଯେତେବେଳେ ଡ୍ରେନ୍ରୁ ଚଳା ଚଳା ପାଣି ପିଇ ଯାଉଥିଲି, ସେତେବେଳେ କେହି ତ ଜଣେ ରିସ୍କ ନେଇ ମତେ ମୁଠେ ଖାଇବାକୁ ଦେଇନି। ଏ ସମାଜ ଯେତେବେଳେ ଜାରଜ ସନ୍ତାନ କରି ନାନାକୁ ଥଟ୍ଟା କରୁଥିଲା, ବିଦ୍ରୁପ କରୁଥିଲା, ସେତେବେଳେ କେହି ତ ଜଣେ ରିସ୍କ ନେଇ ଆଗେ ଆସି କହିନି, ଏ ନାନା ମୋ ପୁଅ, ମୋ ପୁଅ, ମୋ ପୁଅ। ମୋ ପାଇଁ ଶଳା ଯେତେବେଳେ କେହି ରିସ୍କ ନେଇନାହାନ୍ତି, ମୁଁ ମୋ ନିଜ ପାଇଁ ରିସ୍କ ନେଉଛି, ମୁଁ ମୋ ନିଜ ପାଇଁ ରିସ୍କ ନେଉଛି।
ନାନା, ତମକୁ ମୋର ଆଜି ଗୋଟାଏ କଥା ପଚାରିବାର ଅଛି।
କଣଟା ତମ ମତେ ପଚାରିବ?
ତମ ଭଳି ଲୋକ ଘରେ ଏ ଅହିଂସାର ପୂଜାରେ ଗାନ୍ଧୀଙ୍କ ମୂର୍ତ୍ତି କାହିଁକି?
ଆବେ, ସେଇଟା ମୋର ଗୋଟେ ଖୁସି, ସେଇଟା ମୋର ଗୋଟେ ଖିଆଲ।
ନା, ଏମିତି କହି ମତେ କେବେ ହେଲେ ଅଭେଟ କରିପାରିବନି। ପ୍ରକୃତ କଥାଟା କଣ କୁହ?
ଶୁଣିବ?
ହଁ କୁହ।
ସେଦିନ ଥିଲା ଅକ୍ଟୋବର 2 ତାରିଖ, କୁଆଡ଼େ ଗାନ୍ଧୀ ଜୟନ୍ତୀ, ଆଉ ଶଳା ସେଦିନ ସବୁ ମଦ ଦୋକାନ ବନ୍ଦ। ମଦ ଟିକେ ପିଇବା ପାଇଁ ମୁଁ ମୋର ସିଧା ଭାଟିବାଲା ଘରକୁ ଯାଉଥାଏ। ଭାଟିବାଲା ଘରକୁ ଗଲାବେଳେ ବାଟରେ ଦେଖିଲି ଶଳା କେତେଜଣ ଖଦଡ଼ ପିନ୍ଧା ନେତା, ଏଇ ମୂର୍ତ୍ତିଟାକୁ, ଏଇ ଗାନ୍ଧୀ ମୂର୍ତ୍ତିକୁ ଗୋଟେ ଛକ ଜାଗାରେ ବସେଇ ଦେଇ ତା ବେକରେ ଫୁଲମାଳ ଦେଇ ଧୂପ ଦୀପ ଲଗେଇ ମାଇକ୍ ଲଗେଇ ଶଳା ରୀତିମତ ଭାଷଣ ଦଉଛନ୍ତି। ହଁ, ବହୁତ ବହୁତ ଲୋକ ଠିଆ ହେଇ ତାଙ୍କ ଭାଷଣ ଶୁଣୁଛନ୍ତି। କେତେ ନେତା, ମନ୍ତ୍ରୀ, ସରକାରୀ ବେସରକାରୀ ଲୋକଙ୍କର ଗାଡି ସେଠି ସବୁ ପଛ ଧାଡି ଲାଗିଛି। ଆଉ ଛୋଟ ଛୋଟ ପିଲାମାନେ ସବୁ ରାମ ଧୁନ ଗୀତ ଗାଇ ଗୀତରେ ଏକାବେଳକେ ମସଗୁଲ ହେଲେ ଶଳା ମତେ ସେଥିରୁ କଣ ମିଳିବ? ଷଣ୍ଡୁକୁ ଭାଗବତ। ମୁଁ ମୋର ଶଳା ସିଧା ଭାଟିବାଲା ଘରକୁ ଚାଲିଲି। ଭାଟିବାଲା ଘରେ ପହଞ୍ଚି ଶଳାକୁ ପେଟେ ମହୁଲି ପିଇଲି, ପିଇ ପିଇକି ଏକାବେଳକେ ବେହୋସ ହେଇଗଲି। ମୋ ବେହୋସଳା ଦେଖିକି ଶଳା ଭାଟିବାଲା କଣ କଲା, ଗୋଟେ ବୁଦ୍ଧି କରି ଶଳା ଗୋଟେ ଟଲିରେ ପକେଇ ମତେ ପଠେଇଦେ ହେଲା। ବାସ୍, ମୁଁ ଟଲିରେ ଚିତ୍କାର ଦେଇକି ପଡ଼ିଛି, ପବନ ଲାଗିଛି, ମୁଁ ଶୋଇଯାଇଛି। ଆଉ ମୋର ଯେତେବେଳେ ନିଦ ଭାଙ୍ଗିଲା, ଚେତା ଫେରିଲା, ମୁଁ ଦେଖିଲି ସେଇଟା ହଉଛି ସେଇ ଛକ ଜାଗା। ସେଇ ଛକ ଯୋଉଠି ମିଟିଂ ହଉଥିଲା, ମିଟିଂ। ମୁଁ ଦେଖିଲି ଶଳା ଚାରିଆଡେ ସେଠି ଶୂନଶାନ, ଶଳା ଗୋଟେ ଗାଡି ନାହିଁ କି ଶଳା ଜଣେ ଲୋକ ବି କେହି ନାହାନ୍ତି। ଆଉ ପଛକୁ ଯାଇକି ଦେଖିଲି ଏଇ ଲୋକଟା, ସେଠି ଚୁପଚାପ ବସିଛି ଆଉ ମତେ ଜଳ 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 କରି ଅନେଇଛି। ଆଉ ତା ପାଖକୁ ଯାଇକି ଦେଖିଲି ଗୋଟେ କାଳିଆ କୁକୁର, ଗୋଡ଼ ଟେକିକି ତା ମୁଣ୍ଡ ଉପରେ ମୁତୁଛି। ଆଉ ତା ପଛକୁ ଯାଇକି ଦେଖିଲି ସେ ଶଳା ଖଦଡ଼ ପିନ୍ଧା ନେତାର ଦିଟା ଲୋକ ଗାନ୍ଧୀ ଜୟନ୍ତ ଉପଲକ୍ଷେ କୋଉଠୁ ଶଳା ଚୋରାର ପେଟେ ନେଖା ମଦ ବୁଲେଇ ଦେଇକି ତା ପଛପଟେ ବାନ୍ତି କରୁଛନ୍ତି। ଆଉ ସେ କାଳିଆ କୁକୁରଟା ସବୁ ବାନ୍ତି ସଫା କରିଦେଉଛି। ସତ ବିଶ୍ୱାସ କର, ଆଉ ମୁଁ ଶଳାକାର ଖାଇନା ଧର ମିଛ କହିବି। ଲୋକଟା ପ୍ରତି ମୋର ଭାରି ଦୟା ହେଲା, ପିଲାଦିନ ପଢ଼ିଥିଲି ଆଉ ଶଳା ସେଦିନ ସେ ନେତାଙ୍କ ଭାଷଣରୁ ଶୁଣିଥିଲି ଏଇ ଲୋକଟା, କୁଆଡ଼େ ରାଷ୍ଟ୍ରର ଜନକ, ଏ ଜାତିର ପିତା। ମୁଁ ସେଇଟୁ ଭାବିଲି ଏ ଲୋକଟା ଯେତେବେଳେ ଦେଶ ସାରା ଲୋକଙ୍କର ବାପା ହେଇପାରୁଛି, ମୋର ବାପା ହେଲେ କଣ କ୍ଷତି ହବ? ମୋର ତ ସାରା ମା ବାପାର ଠିକ ଠିକଣା ନାହିଁ, ଆଉ ମୋର ବାପା ହେଲେ କଣ କ୍ଷତି ହବ? ଏଇଆ ଭାବିକି ସେଇଦିନ ରାତିରେ ବୁଢ଼ାକୁ ଟଲିରେ ପକେଇ ମୁଁ ମୋ ଘରକୁ ନେଇ ଆସିଲି। ଆଉ କଣ ବା,
ତାପରେ
କଣ ହବ? ତାପରେ କିଛି ନାହିଁ, ସେଇଦିନ ଆଣିକି ମୁଁ ମୋ ଘରେ ରଖିଦେଇଛି। ହଁ, ପ୍ରତିଦିନ ଧୂପ ଦିଏ, ପୂଜା କରେ, ଫୁଲ ଦିଏ। ଆଜି ଅଳ୍ପ ଦିଟା ଫୁଲ ପାଇଲି, କହିଲି ବାପୁ
ତମେ ଏତିକିରେ କାମ ଚଳେଇ ଦିଅ। କଣ କରିବା ବାବୁ, ସୁବିଧା ଅଛି ଅସୁବିଧା ଅଛି ତମେ ତ ସବୁ ବୁଝୁଛ ବାପୁ, ମୁଁ ଆଉ ତମକୁ କଣ ବୁଝେଇବି।
ନା ନା, ତମେ ଗାନ୍ଧୀକୁ ବୁଝା କରୁଛ, ତମ ଜୀବନର ପାପ ପୁଣ୍ୟର ସବୁ କାହାଣୀ କହୁଛ, ଅଥଚ ତମେ ତାଙ୍କ ପାଖରୁ କିଛି ଶିଖିପାରୁନ, କିଛି ବୁଝିପାରୁନ।
କଣ ଶିଖିବି, କଣ ବୁଝିବି, କଣ ବୁଝିପାରେ। ଆଗରୁ ମୁଁ ଛୋଟ ଛୋଟ ଚୋରି କରୁଥିଲି, ଆଗରୁ ମୁଁ ଛୋଟ ଛୋଟ ଚୋରି କରୁଥିଲି। ଯୋଉଦିନ ପାଖରୁ ଏ ବୁଢ଼ାକୁ ଆଣିକି ମୋ ଘରେ ରଖିଲି, ସେଇଦିନ ପାଖରୁ ସଳା ସିଧା ମଣିଷ ହାଣିବା ଆରମ୍ଭ କରିଦେଇଛି।
ତାହେଲେ ମହାତ୍ମା ଗାନ୍ଧୀ କଣ ମଣିଷ ହାଣିବ କହିଛନ୍ତି?
ହଁ, ଏଇ ମହାତ୍ମା ଗାନ୍ଧୀ ମତେ କହିଛି ମଣିଷ ହାଣିବା ପାଇଁ। ଏଇ ମହାତ୍ମା ଗାନ୍ଧୀ ମତେ କହିଛି ମଣିଷ। ଆଚ୍ଛା, ତମ ନାଁଟା କଣ?
ମନା। ହଁ, ମନା ବିଜୟା।
କଣ?
ବିଜୟା।
ବିଜୟା, ବିଜୟା ଗୋଟେ ନାଁ, ବା ଜୟା।
ଜୟା, ଜୟା, ଜୟା।
ଆଚ୍ଛା, ତମେ କହିଲ ଜୟା, ତମେ କହିଲ ଏ ଲୋକଟାର କଣ କିଛି କାମ ନଥିଲା? ନାଇଁ ନାଇଁ, ଏ ଲୋକଟାର କିଛି କାମ ନଥିଲା, ସିଧା ଦକ୍ଷିଣ ଆଫ୍ରିକାରୁ ଫେରି ଆସି ଏ ଦେଶଟାକୁ ସ୍ୱାଧୀନ କରିବା ଲାଗି ପଇଲା। ହଁ, ସେଥିପାଇଁ କେତେ ମାଡ଼ ଖାଇଲା, ଜେଲ ଗଲା, ଗାଳି ଖାଇଲା, ଶେଷରେ ନିଜ ଘର ଦ୍ୱାର ପିଲା ଛୁଆ କାହାକୁ ଟିକେ ଚାହିଁଲାନି। ଶେଷରେ କଣ ହେଲା ମୁଁ ପଚାରୁଛି, ଶେଷରେ କଣ ହେଲା? ତାର ଇଚ୍ଛାଲା ମାନଙ୍କ ଭିତରେ ଗୋଟିଏ ଚେଲା, ନାଥୁରାମ ଗଡ଼ସେ। ନାଥୁରାମ ଗଡ଼ସେ, ଯିଏ ନିଜ ଟିକେ ସୁବିଧା ପାଇଁ, ନିଜର ସ୍ୱାର୍ଥ ପାଇଁ, ନିଜର ସୁଖ ପାଇଁ ଲୋକଟାକୁ ଗୁଳି କରିକି ମାରିଦେଲା, ଲୋକଟାକୁ ଗୁଳି କରିକି ମାରିଦେଲା। ଏବେ ମୁଁ ଅନୁଭବ କରୁଛି, ଏବେ ମୁଁ ପ୍ରତି ମୁହୂର୍ତ୍ତରେ ରକ୍ତ ରକ୍ତ ଅନୁଭବ କରୁଛି। ଏକା ନାଥୁରାମ ଗଡ଼ସେ ନୁହେଁ, ଏକା ନାଥୁରାମ ଗଡ଼ସେ ନୁହେଁ, ଇଏ ଭଦ୍ର ସମାଜର ଅନେକ ଭଦ୍ର ପୋଷାକଧାରୀ ନାଥୁରାମ ଗଡ଼ସେ ଇଏ ଦେଶର ମହାତ୍ମା ଗାନ୍ଧୀ ଗୁଳି କରିକି ମାରିଦେଇଛନ୍ତି, ଇଏ ଦେଶର ବାପୁକୁ ଗୁଳି କରିକି ମାରିଦେଇଛନ୍ତି, ମୋ ବାପୁକୁ ଗୁଳି କରିକି ମାରିଦେଇଛନ୍ତି, ମୋ ମୋ ବାପୁକୁ ଶଳା ଯେତେବେଳେ ଗୁଳି କରିକି ମାରିଛନ୍ତି, ସେତେବେଳେ କୋଉ ଶଳାକୁ ମୁଁ ଛାଡ଼ିବିନି, ଶଳାଙ୍କୁ ଗୋଟି ଗୋଟି କରି ଗୋଟେ ଗୋଟେ ହାଣିବି ଶଳାଙ୍କୁ, ଦେଖିବି କିଏ ମୋର କଣ କରିବ, ଦେଖିବି ଶଳାଙ୍କୁ।
ଆଜି ପର୍ଯ୍ୟନ୍ତ ମୁଁ ତମକୁ ଭୁଲ ବୁଝିଥିଲି, ହେଲେ ଆଜି ଅନୁଭବ କରୁଛି ଏ ଦେଶରେ ଯଦି କିଏ ଗାନ୍ଧୀକି ଭଲ ପାଇଛି ତାହେଲେ ସେ ଜଣଙ୍କ ସହ ତମେ, କିଏ ଯଦି ଠିକ କରି ଚିହ୍ନିଛି ତାହେଲେ ସେ ଜଣଙ୍କ ସହ ତମେ, କିଏ ଯଦି ଠିକ କରି ବୁଝିଛି ତାହେଲେ ସେ ଜଣଙ୍କ ସହ ତମେ। ମତେ କ୍ଷମା କରିଦିଅ ନାନା, ମତେ ତମେ କ୍ଷମା କରିଦିଅ।
ଆବେ ହଟ୍ ବେ, କହିଲା ମତେ କ୍ଷମା କରିଦିଅ ନାନା, ବେଶୀ କ୍ଷମା ଫ୍ୟାମୁ କିଛି ନାହିଁ, ଯା ଚାଲ ଯାଠୁ, ଆବେ ଯା ଭାଗୁ।
ନାଥୁରାମ ଘର୍ଷେ ଜିନ୍ଦାବାଦ।
ଏ ଜିନ୍ଦାବାଦ ବାବୁ, କୁଆଡ଼େ?
ଏବେ କିନ୍ତୁ ଗୋଟେ ଝିଅକୁ ମର୍ଡର କରିବାକୁ ହବ।
ମାଲ କାଇଁ?
କାମଟା ଆଗେ ସାରିଦିଅ।
ବେଇ ନାନା, ବେପାରରେ ବାକି ଖାତା ନାହିଁ, ପଇସା ଫେକ ତ ତମାସା ଦେଖ, ନାଇଁ ତ ଇହାଁ ସେ ଫୁଟ।
ଓକେ ଓକେ,
କୁହ ଭାଇ, କୁହ ଏବେ କାହାକୁ ଉପରକୁ ସପ୍ଲାଇ କରିବି?
ଅନାଥ ଆଶ୍ରମର ସେ ଝିଅଟା ଆମ ପାଖରୁ ଖସି ଏ ଜଙ୍ଗଲ ରାସ୍ତା ଦେଇ ଦୌଡ଼ି ଦୌଡ଼ି ପଳାଉଛି, ଆଉ ଅନାଥ ଆଶ୍ରମ ଏଠିକୁ 10 କିଲୋମିଟର ରାସ୍ତା, ସେ ସେଠି ପହଞ୍ଚିବା ପୂର୍ବରୁ ତାକୁ ଶେଷ କରିବା ଦରକାର।
ନା ନା, ଆଡଭାନ୍ସ ପାଇସାରିଛି ମାନେ ସେ ଝିଅଟା ଅନାଥ ଆଶ୍ରମରେ ପହଞ୍ଚି ପାରିବ ନାହିଁ। କିନ୍ତୁ ଭାଇ, ସେ ଝିଅକୁ ମତେ ଚିହ୍ନେଇ ଦେବ କି?
କାଇଁ ମୁଁ ଚିହ୍ନେଇ ଦେବି।
ହ୍ୟାଲୋ ହ୍ୟାଲୋ, ଦେବରାଜ ଇନ୍ଦ୍ର, ହ୍ୟାଲୋ, ଜଗନ୍ନାଥ ଧାମରୁ ମୁଁ ଦେବର୍ଷି ନାରଦ କହୁଛି। ହଁ, ଦେଖିଲେ ତ ଆଜ୍ଞା, ଜଣେ ଭଲ ମଣିଷକୁ ଆଉ ଜଣେ ଖରାପ ମଣିଷ କେମିତି ଆହୁରି ଖରାପ କରିବାକୁ ଡାକିଗଲା। ଓଭର କଣ କହିଲେ ଆଜ୍ଞା? ଅନାଥ ଆଶ୍ରମର ସେ ମୁକ ଝିଅଟାକୁ ନାନା ନୃଶଂସ ଭାବରେ ହାଣି ପକେଇଲା।
ରୋଜି ଅନାଥ ଆଶ୍ରମ ବାହାରକୁ ଯାଇଥିଲା କାହିଁକି? ଅବଶ୍ୟ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପୂର୍ବରୁ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇ ପାରୁନି, ତଥାପି ଡେଡ୍ ବଡିରୁ ଯାହା ଜଣାପଡ଼େ रोजी को धर्षण करा जीवा परे
सब इंस्पेक्टर
मारी दे दे असो डोंट बी इंपेशेंट अनाथ आश्रम रो पृष्ठपोषक हिसाब रे तमे निश्चय जानिथिबो रोजी कहा सहित केते बेले आ काही की बाहर को जाईतिला
रोजी काली भौजुंक सहित
अशोक भाउजों कथा को कोते बटकी जाउछ काई
नै नै
अशोक प्लीज
नै नै
प्लीज अशोक को
माने मु भूल करलिस
अशोक
माने माने माने
अशोक प्लीज प्लीज अशोक प्लीज को
भाउज मते रोज कथा पचथुले
अशोक मोर अनुमान तमे जानी सुनी सत कथा को लुचै रखुछ याद राम रोजी रो मृतात्मा प्रति तमे अमरजता करुछ रोजी के तमे एते भलो पाउथिलो ताको मर्डर करथिबा आसामी आइ नै हाते धरा पडु एकटा कोन तमे चाहोनी अशोक अशोक प्लीज प्लीज अशोक प्लीज रोजी कहाँ सहित कतेबाला बाहर जाता कह अशोक अशोक प्लीज प्लीज अशोक प्लीज
बिलीव मी सब इंस्पेक्टर मु चेष्टा करी किछ किछ कहि पारुनी किछ कहि पारुनी